నామశ్రేష్టాంగమనమపి సచీపుత్రమత్ర స్వరూపం రూపం తస్యాగ్రజం మురుపురిం మాథూరిం గుష్టవాటిం రాధాకుండం గిరివరమహో రాధికా మాధవసం ప్రాప్తజస్య ప్రథిత కృపయా శ్రీగురుం తం నతో అస్మిన్ నమయం విష్ణుపాదాయ కృష్ణపృష్టాయ భూతలే శ్రీమతే జయపతాకా స్వామీనితి నామినే నమాచార్య పాదాయ నితాయ కృపా ప్రదాయినే గౌరకథాధామదాయ నగర గ్రామతారినే నమయం విష్ణుపాదాయ కృష్ణపృష్టాయ భూతలే శ్రీమతే భక్తి వేదాంత స్వామీనితి నామినే నమస్తే సారస్వతే దేవే గౌరవాణీ ప్రచారిణే నిర్విశేష శూన్యవాది పాశ్చాత్య దేశ తారిణే వంచాకల్పతరుభ్యశ్చ కృపాసింధుభైవ చ పతితానం పావనిభ్యో వైష్ణవేభ్యో నమో నమః గురవే గౌరచంద్రాయ రాధికావై తదాలయే కృష్ణాయ కృష్ణభక్తాయ తద్భక్తాయ నమో నమః శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శ్రీవాసది గౌరభక్త వృంద సమస్త ఏక సత్రే హత ఉఠిగిరి హరే కృష్ణ 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 హరే 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 రామ హరే రామ 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 హరే హరే అర్జురే హరే కృష్ణ 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 హరే 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 రామ 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 హరే హరే అర్జుర్ హరే కృష్ణ 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 హరే 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 రామ 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 హరే హరే హరినామ సంకీర్తనకి జై గౌర ప్రేమానందే హరే కృష్ణ చక్రధరపూర్ తాజి ఏ శుభ సంధ్యారే ఏ చక్రధరపూరే ఆజి జో హరే కృష్ణ ఉత్సవ భాగవత ధర్మానుష్ఠాన ఆయోజన కరా హైచి తో ఈ అనుష్ఠానరే ఉపస్థిత సమస్త సజ్జన భక్త మండలి మాతృమండలి పితృమండలి భాయ భౌణీ మనే ఆపణ మనక ఉపస్థితి పై ము సమస్తంకు అంతరాష్ట్రీయ కృష్ణ భావనామృత సంఘ ప్రధాన పారమార్థిక కార్యాలయ శ్రీ మాయాపూర్ చంద్రోదయ మందిర ఏవం శాఖా కార్యాలయ ఇస్కన్ కేఉంఝర తరఫరు సమస్తంకు అసంఖ్య ధన్యవాద జ్ఞాపన కరుచి తో భగవత్ కథా శ్రవణ ప్రారంభరే ମୁଁ ମୋର ପରମାରାଧ୍ୟ ଗୁରୁପାଦ ପଦ୍ମ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ପ୍ରତିଷ୍ଠାତା ଆଚାର୍ଯ୍ୟ କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶିଳ ଅଭୟ ଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କର ଅନ୍ୟତମ କୃପାଧନ୍ୟ ଇସ୍କନର ଅନ୍ୟତମ ଗୁରୁ ଇସ୍କନ ନାମ ହଟର ବିଶ୍ୱ ପ୍ରଚାରକ ମନ୍ତ୍ରୀ ଓମ୍ ବିଷ୍ଣୁପାଦ ଅଷ୍ଟୋତ୍ତର ଶତ ଶ୍ରୀ ଶ୍ରୀମଦ୍ ଜୟପତାକା ସ୍ୱାମୀ ଶ୍ରୀଲ ଗୁରୁଦେବଙ୍କ ପାଦପଦ୍ମରେ ଦଣ୍ଡବତ୍ ପ୍ରଣତି ନିବେଦନ କରି ତାଙ୍କର ହିତକୀ କୃପା ଓ ଆଶୀର୍ବାଦ ପ୍ରାର୍ଥନା କରୁଛି ଏବଂ ମୋର ପରମାରାଧ୍ୟ ପରମ ଗୁରୁ ପାଦପଦ୍ମ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ପ୍ରତିଷ୍ଠାତା ଆଚାର୍ଯ୍ୟ କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରୀଲ ଅଭୟଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ପାଦପଦ୍ମରେ ଦଣ୍ଡବତ୍ ପ୍ରଣତି ନିବେଦନ କରି ତାଙ୍କର ହିତକୀ କୃପା ଓ ଆଶୀର୍ବାଦ ପ୍ରାର୍ଥନା କରୁଛି ଏବଂ ଉପସ୍ଥିତ ସମସ୍ତ ସଜ୍ଜନ ଭକ୍ତମଣ୍ଡଳୀ ମାତୃମଣ୍ଡଳୀ ପିତୃମଣ୍ଡଳୀ ଭାଇ ଓ ଭଉଣୀମାନେ ଆପଣମାନଙ୍କ ପାଦରେ ପ୍ରଣାମ ନିବେଦନ କରି ଆପଣମାନଙ୍କ ରହିତ କି ଆଶୀର୍ବାଦ ପ୍ରାର୍ଥନା କରୁଛି। ହରେ କୃଷ୍ଣ। ତ କେତେଜଣ ନଦିଆ ନବଦ୍ୱୀପ ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ସ୍ଥାନକୁ ଯାଇଛନ୍ତି, ହାତ ଉଠେଇବେ। କେତେଜଣ ଯାଇଛନ୍ତି? ମାନେ କମ୍ ଯାଇଛନ୍ତି। ବୁଝିପାରୁଛନ୍ତି କି? ନଦିଆ ନବଦ୍ୱୀପ ପଶ୍ଚିମବଙ୍ଗରେ ଗୌରାଙ୍ଗ ମହାପ୍ରଭୁଙ୍କର ଜନ୍ମସ୍ଥାନ, ସେଠାକୁ କେତେଜଣ ଯାଇଛନ୍ତି? ଅଳ୍ପ, ପ୍ରାୟ 30% ଯାଇଛନ୍ତି, 70% ଯାଇନାହାନ୍ତି। ତ ସମସ୍ତଙ୍କୁ ଏ ନବଦ୍ୱୀପ ଧାମକୁ ସାଦର ଆମନ୍ତ୍ରଣ। ଯେଉଁମାନେ ଯାଇଛନ୍ତି ପୁଣି ଆସିବେ, ଏବଂ ଯେଉଁମାନେ ଯାଇନାହାନ୍ତି ସମସ୍ତଙ୍କୁ ସାଦର ଆମନ୍ତ୍ରଣ ନବଦ୍ୱୀପ ଧାମକୁ। ନବଦ୍ୱୀପ ଧାମ ହେଉଛି ଅଭିନ୍ନ ବୃନ୍ଦାବନ ଧାମ। କଳିଯୁଗରେ ଯେ ନବଦ୍ୱୀପ ଧାମ ଆଉ ବୃନ୍ଦାବନ ଗୋଟିଏ ଜିନିଷ, କୌଣସି ପାର୍ଥକ୍ୟ ନାହିଁ। କାହିଁକିନା ଭଗବାନ କୃଷ୍ଣ ସେ ରାଧାରାଣୀଙ୍କର ଭାବକୁ ଏବଂ ତାଙ୍କର ଅଙ୍ଗକାନ୍ତି ନେଇ ଗୌରାଙ୍ଗ ରୂପରେ ଆସିଛନ୍ତି, ସଚ୍ଚିନନ୍ଦନ ରୂପରେ। ଯଶୋଦାନନ୍ଦନ କୃଷ୍ଣ ସଚ୍ଚିନନ୍ଦନ ଗୌରହରି ରୂପେ ନବଦ୍ୱୀପ ଧାମରେ ଅବତରଣ କରିଛନ୍ତି। ନବଦ୍ୱୀପ ମାନେ ନଅଟା ଦ୍ୱୀପ ରହିଛି, ନଅଟା କୁଞ୍ଜ, ଯେଉଁ କୁଞ୍ଜ ନବକୁଞ୍ଜ ନାଁରେ ଅନେକ ସମୟ ଓଡ଼ିଶାରେ ନବକୁଞ୍ଜ କୁହନ୍ତି, କୁହନ୍ତି ନା, ନବକୁଞ୍ଜ କରନ୍ତି। କିନ୍ତୁ ନବକୁଞ୍ଜ ହେଉଛି ନବଦ୍ୱୀପ। ଶ୍ରୀମତୀ ରାଧାରାଣୀ ସେ ନିଜେ ଏଇ ନବକୁଞ୍ଜ ତିଆରି କରିଥିଲେ। ଏଇ କଥା ଅନନ୍ତ ସଂହିତାରେ ଅଛି। ଅନନ୍ତ ସଂହିତା ଅନନ୍ତ ଦେବ ରଚନା କରିଛନ୍ତି। ସମସ୍ତେ ଅନନ୍ତ ଦେବଙ୍କର ନାମ ଶୁଣିଛନ୍ତି? କେତେଜଣ ଅନନ୍ତ ଦେବଙ୍କର ନାମ ଶୁଣିଛନ୍ତି? ହାତ ଉଠାନ୍ତୁ। ଅନନ୍ତ ଦେବ। ଶିବଙ୍କ ମଥାରେ କିଏ ଅଛି? ଶିବଙ୍କ ମଥାରେ ଅନନ୍ତ ନାଗ, ଅନନ୍ତ ଦେବ। ଶିବ ମଥାରେ ଅନନ୍ତ ଦେବ ନାହାନ୍ତି? ଏଇଟା ଜାଣିଛନ୍ତି? କେହି ଜାଣିନାହାନ୍ତି? ଶିବ ମଥାରେ ଅନନ୍ତ ଦେବ ଅଛନ୍ତି। ଅନନ୍ତ ଦେବ ହେଉଛନ୍ତି ଭଗବାନ ବଳରାମ, ବଳରାମଙ୍କର ପ୍ରକାଶ। କୃଷ୍ଣଙ୍କର ବଡ଼ ଭାଇ ବଳରାମ, ତାଙ୍କର ପ୍ରକାଶ ହେଉଛନ୍ତି ଅନନ୍ତ ଦେବ। ସେ ହେଉଛନ୍ତି ଭଗବାନ। ଅନନ୍ତ ମୁଖରେ ଭଗବାନଙ୍କର ଗୁଣ କୀର୍ତ୍ତନ କରୁଛନ୍ତି, ବଳରାମ ନିଜକୁ ପ୍ରକାଶ କରୁଛନ୍ତି, ଏବଂ ଶିବଙ୍କର ଆରାଧ୍ୟ। ସେଥିପାଇଁ ଶିବଜୀ ସେ ଜଣେ ମହାଜନ, ଦ୍ୱାଦଶ ମହାଜନ ଅଛନ୍ତି। କାରଣ ଶାସ୍ତ୍ରରେ କୁହାହେଇଛି ମଣିଷ ଜୀବନରେ କେଉଁ ପଥ ଅବଲମ୍ବନ କରିବା ଦରକାର, ସେଥିପାଇଁ ଶାସ୍ତ୍ରରେ କୁହାହେଇଛି ଯେ ମହାଜନ ଜେନ ଗତସ୍ୱ ପନ୍ଥା। ମହାଜନ ମାନେ ଯେଉଁ ପନ୍ଥା, ଯେଉଁ ପଥ ଦର୍ଶନ କରାଇ ଦେଇଛନ୍ତି, ସେହି ପଥକୁ ଗ୍ରହଣ କରିବା ମଣିଷର କର୍ତ୍ତବ୍ୟ। ଦ୍ୱାଦଶ ମହାଜନ ଅଛନ୍ତି, ବାର ଜଣ ମହାଜନ ଅଛନ୍ତି। ସ୍ୱୟମ୍ଭୁ ହେଉଛନ୍ତି ବ୍ରହ୍ମା, ଶମ୍ଭୁ ହେଉଛନ୍ତି ଶିବଜୀ, ନାରଦ ମୁନି, ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ ଜଣେ ଅସୁର କୂଳରେ ଜନ୍ମ ହୋଇଛନ୍ତି, ଛୋଟ 5 ବର୍ଷ ବୟସର ପିଲା। ଭଗବାନ ନୃସିଂହଦେବ ତାଙ୍କ ଆରାଧନାରେ ଆବିର୍ଭୂତ ହୋଇଥିଲେ। ତ 5 ବର୍ଷ ବୟସର ପିଲା ପ୍ରହ୍ଲାଦ ଅସୁର କୂଳରେ ଜନ୍ମ ହୋଇକି ବି ସେ ମହାଜନ, ତାଙ୍କ ଶିକ୍ଷା ଜଗତର ଲୋକ ଗ୍ରହଣ କରୁଛନ୍ତି। ଆମେ ସମସ୍ତେ ଭାବୁଛେ ଯେ ଆମେ ହୁଏତ ଯେ ଜନଜାତି, ନୀଚ ଜାତି, ଆଦିବାସୀ, ଆମେ ହୁଏତ କଣ୍ଡରା ଘରେ, ପାଣ ଘରେ ଜନ୍ମ ହୋଇଛେ, ଆମେ ହୁଏତ ଖ୍ରୀଷ୍ଟିଆନ ପରିବାରରେ, ମୁସଲମାନ ପରିବାରରେ, ଏଇଭଳିଆ କେତେ ଲୋକ କହନ୍ତି ଆମେ ତଳ ଜାତି, ନୀଚ ଜାତି, ଆମେ କ'ଣ କୃଷ୍ଣ ଭଜନ କରିପାରିବା? ସମସ୍ତେ କରିପାରିବେ। କାହିଁକି ନା ସମସ୍ତେ ହେଉଛନ୍ତି କୃଷ୍ଣଙ୍କର ଅଂଶ। ନ ଜାଣିକି ଆମେ ଭାବୁଛେ ଯେ ଜାତିର ତିଆରି କରିଛେ ଆମେ, ଏଗୁଡ଼ିକ ଆମେ ନିଜ ନିଜ ଭାବନା ଅନୁସାରେ, ଖରାପ ଖରାପ କର୍ମ ଅନୁସାରେ ସେଗୁଡ଼ିକ ଆମେ ଭାବୁଛେ ମୁଁ ନୀଚ ଜାତି। କିନ୍ତୁ କୃଷ୍ଣ ଭକ୍ତି, ଜଗନ୍ନାଥଙ୍କର ସେବା ପ୍ରତ୍ୟେକର ଅଧିକାର ଅଛି। କାହିଁକି ନା ଆମେ ତାଙ୍କର ଅଂଶ। ଭଗବତ ଗୀତା କୃଷ୍ଣ କହିଛନ୍ତି ମମୈ ବାଂଶ ଜୀବ ଲୋକେ ଜୀବଭୂତ ସନାତନ। ଭଗବାନ ହେଉଛନ୍ତି ସନାତନ ଆଦି ପୁରୁଷ, ତ ତାଙ୍କର ବିଭିନ୍ନ ଅଂଶ ହେଉଛନ୍ତି ଜୀବ ଆତ୍ମା ଆମେ ସମସ୍ତେ। ଦେହ ଆଉ ଦେହି, ଏ ଦେହ ମଧ୍ୟରେ ଦେହି ଆତ୍ମା, ସେ ହେଉଛି ଭଗବାନଙ୍କର ଅଂଶ, ଜଗନ୍ନାଥଙ୍କର ବିଭିନ୍ନ ଅଂଶ। ତେଣୁ ଅଂଶର କର୍ତ୍ତବ୍ୟ ଭଗବାନଙ୍କର ସେବା କରିବା। ସେଥିପାଇଁ ଯେକୌଣସି କୂଳରେ ଆମେ ଜନ୍ମ ହେଉନା କାହିଁକି, ଆମେ ଭଗବାନଙ୍କୁ ଭୁଲି ଯାଇଛେ, କିନ୍ତୁ ଆମେ ଭକ୍ତ ସଙ୍ଗ ଦ୍ୱାରା ଏହି ଉପଲବ୍ଧି ହେବ ଯେ ମୁଁ ବି ଯେକୌଣସି କୂଳରେ ଆସିଲେ ବି ମୁଁ ଭଗବତ ଆରାଧନା କରିପାରିବି। ସେଥିପାଇଁ ଭକ୍ତ ସଙ୍ଗରେ ଭାଗବତ କଥା ଶୁଣିବାକୁ ପଡ଼େ। ଭାଗବତ କଥା ଭକ୍ତ ସଙ୍ଗରେ ଶୁଣିଲେ, ପ୍ରହ୍ଲାଦ ଚରିତ୍ର ରହିଛି ସପ୍ତମ ସ୍କନ୍ଧରେ, ପ୍ରହ୍ଲାଦ ମହାରାଜ ସେ ମହାଜନ। ପ୍ରହ୍ଲାଦ ମହାରାଜ ଅସୁର କୂଳରେ ଜନ୍ମ ହେଇକି ବି ମହାଜନ, ନୃସିଂହଦେବ ତାଙ୍କ ସାମ୍ନାରେ ଆବିର୍ଭୂତ ହେଇଥିଲେ। ତ କେମିତିକା ଦେଖନ୍ତୁ, ସେ କୃଷ୍ଣ କଥା ଛଡ଼ା ସ୍କୁଲରେ ପଢ଼ିବା ସମୟରେ କେବଳ କୃଷ୍ଣ କଥା ବନ୍ଧୁମାନଙ୍କୁ ଶିଖାଉଥିଲେ। ଶିକ୍ଷକ ରାଜନୈତିକ କଥା ଶିଖୁଥିଲେ, କିନ୍ତୁ ପ୍ରହ୍ଲାଦ କୃଷ୍ଣ କଥା କହୁଥିଲେ, ସେ ରାଜନୈତିକ କଥା ଶୁଣୁନଥିଲେ। କ କହିଲେ କୃଷ୍ଣ କହୁଥାନ୍ତି, ଶିକ୍ଷକ ଯଦି କହିବେ ତ କ କହ, ସେ କହିବେ କୃଷ୍ଣ, କରେ କ'ଣ କରେ କୁହନ୍ତୁ ସମସ୍ତେ, କ'ଣ ଜୋରରେ କୁହନ୍ତୁ, ଆହୁରି ଜୋରରେ, କୃଷ୍ଣ କୃଷ୍ଣ କୃଷ୍ଣ। ସେଭଳିଆ ପ୍ରହ୍ଲାଦ ମହାରାଜ ତାଙ୍କର ଅନେକ ଚରିତ୍ର, ସୁନ୍ଦର ଚରିତ୍ର ଅଛି। ତାର ବାପା ଅସୁର ତାକୁ ମାରିବା ପାଇଁ ଚେଷ୍ଟା କରିଥିଲେ, ଅନେକ ଚେଷ୍ଟା, ତେବେ ବି ପ୍ରହ୍ଲାଦକୁ ମାରିପାରିନାହାନ୍ତି। କାହିଁକି ନା ସେ ସବୁ ସମୟ କୃଷ୍ଣଙ୍କୁ ସ୍ମରଣ କରୁଥିଲେ, ଏଇଥିପାଇଁ ତାକୁ ମାରିପାରିନାହାନ୍ତି। କୃଷ୍ଣ ସ୍ମରଣ କରିବା ଦ୍ୱାରା ଯଦି ମୃତ୍ୟୁ ବି ହୋଇଥାନ୍ତା ତାହେଲେ ଭଗବାନଙ୍କ ଧାମକୁ ଯାଇଥାନ୍ତେ। କିନ୍ତୁ ଭଗବାନ ଯେ ରକ୍ଷାକର୍ତ୍ତା ଏ ଜଗତରେ, ରାକ୍ଷେ ହରି ମାରେ କେ, ଓଡ଼ିଶାରେ କୁହନ୍ତି ରାକ୍ଷେ ହରି ମାରେ କେ, କୁହନ୍ତୁ ସମସ୍ତେ ରାକ୍ଷେ ହରି ମାରେ କେ, ମାରେ ହରି ରାକ୍ଷେ କେ। ଯଦି ହରି ମାରିବେ କିଏ ରକ୍ଷା କରିପାରିବେ? ବାପା ମା ରକ୍ଷା କରିପାରିବେ? ରାଜନୈତିକ ନେତାମାନେ ରକ୍ଷା କରିପାରିବେ? ଦେବତାମାନେ? କେହି ପାରିବେନି। ଆର ହରି ଯାହାଦି କାହାକୁ ରକ୍ଷା କରିବେ, ତୁମେ ଦେବତାମାନେ ବି ମାରିତେ ଆସ, ଅସୁରମାନେ ବି ମାରିବାକୁ ଆସ, କେହି କିଛି କରିପାରିବନି। ତ ସେଥିପାଇଁ ହରି ତାଙ୍କ ଚରଣରେ ଆତ୍ମସମର୍ପଣ କରିବା ସମସ୍ତ ବିଶେଷ କରି ମଣିଷ ଜୀବର କର୍ତ୍ତବ୍ୟ। ତ ସେଥିପାଇଁ ବ୍ରହ୍ମା ଶିବ ନାରଦ ପ୍ରହ୍ଲାଦ ଜନକ ରାଜା, ସୀତାଦେବୀଙ୍କର ପିତା ଜନକ ରାଜା, ନା ଶୁଣିଛନ୍ତି ଜନକ ରାଜା, ସୀତା ମାତାଙ୍କର ପିତା, ସେ ବି ମହାଜନ ରାଜା, କିନ୍ତୁ ମହାଜନ। ଭୀଷ୍ମଦେବ ନାମ ଶୁଣିଛନ୍ତି? ଭୀଷ୍ମଦେବ ହେଉଛନ୍ତି ମହାଜନ। ଚତୁର୍କୁମାର ସେମାନେ ମହାଜନ। ବୟାସଖୀ, ବୟାସଖୀ ମାନେ ସୁଖଦେବ ଗୋସ୍ୱାମୀ ବ୍ୟାସଦେବଙ୍କର ପୁତ୍ର, ସେ ମହାଜନ। ଅହମ୍ ମାନେ ଯମରାଜ, ଯମରାଜ ନିଜେ ଏଇଟା ପରିଚୟ ଦେଇକରି କହୁଛନ୍ତି ଯେ ମୁଁ ଆର ମୋ ସହିତ ଏଇ ସମସ୍ତ ବ୍ୟକ୍ତିମାନେ ହେଉଛନ୍ତି ମହାଜନ। ସେଥିପାଇଁ ମଣିଷ ଜୀବନରେ ଆମକୁ ନିଜ ଇଚ୍ଛା ଅନୁସାରେ ବା କାହାରି ଜାଗତିକ ରାଜନୈତିକ ବୈଜ୍ଞାନିକ ସେମାନଙ୍କର ମତ ଅନୁସାରେ କେହି ଚାଲିବା ଉଚିତ ନା। ମହାଜନ ପଥ ପ୍ରୟୋଜନ, କାରଣ ସେଇଟା ହେଉଛି ଶୁଦ୍ଧ ପନ୍ଥା, ସେଇଟା ହେଉଛି ସଠିକ ପନ୍ଥା, ଯେଉଁଠି କୌଣସି ଭୁଲ ନାହିଁ। ଆଉ ଏଇ ଜଗତରେ ଯେତେ ପଥ ଅଛି ସବୁ ଜାଗାରେ ଭୁଲ ଅଛି, ତ ସେଥିପାଇଁ ମହାଜନଙ୍କର ପଥ ଗ୍ରହଣ କରିବା ଦରକାର। ମହାଜନ ଜେନ ଗତସ୍ୟ ପନ୍ଥା, ଧର୍ମସତତ୍ତ୍ୱ ନିହିତ ଗୁହାୟାମ। ଧର୍ମତତ୍ତ୍ୱ ମହାଜନମାନଙ୍କ ହୃଦୟ ଗୁହାରେ ନିହିତ ରହିଛି, କାହିଁକି ନା ଜଗତରେ ଶାସ୍ତ୍ର ବହୁବିଧ ରହିଛି, ସେଠି ବହୁବିଧ ଲୋକମାନଙ୍କ ପାଇଁ ବହୁବିଧ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ କୁହାହେଇଛି। ଗୁଣର ପ୍ରଭାବ ଯୋଗୁଁ ରଜଗୁଣ ତମଗୁଣ ସତ୍ୟଗୁଣ ଏଭଳିଆ ବିଭିନ୍ନ ଶାସ୍ତ୍ର ରହିଛି, କିନ୍ତୁ ଆମେ ବିଭ୍ରାନ୍ତ ହେବା। ସେଥିପାଇଁ ଶାସ୍ତ୍ରର ସବୁ କଥା ଠିକ, କିନ୍ତୁ ସେଇଟା ଗୁଣ ଅନୁସାରେ କେହି କେହି ଗ୍ରହଣ କରିବେ। କିନ୍ତୁ ପ୍ରକୃତ ପକ୍ଷରେ ଏ ମଣିଷ ଜୀବନରେ ଆମକୁ ମହାଜନମାନଙ୍କର ପ୍ରକୃତ ସିଦ୍ଧାନ୍ତ ଯେଉଁଟା ଗ୍ରହଣ କଲେ ଏଇ ଦୁର୍ଲଭ ମଣିଷ ଜନ୍ମ ସାର୍ଥକ ହୋଇଯିବ। ସେଇଥିପାଇଁ ମହାଜନମାନଙ୍କର ପଦାଙ୍କ ଅନୁସରଣ କରିବା ଦରକାର। ସେଥିପାଇଁ ମହାଜନମାନେ ଭଗବାନଙ୍କର ଶିକ୍ଷାକୁ ସେମାନେ ଯଥାଯଥ ଭାବରେ ଜାଣନ୍ତି ଯେ ବର୍ତ୍ତମାନ ସମାଜରେ ବର୍ତ୍ତମାନ ସମୟରେ ଏଇ ବର୍ତ୍ତମାନ ଯେ କଳିଯୁଗ, ଏଇ କଳିଯୁଗ ପାଇଁ ଆମକୁ କେଉଁ ପଥ ଗ୍ରହଣ କରିବାକୁ ପଡ଼ିବ। ତ ସେଇ ଭାଗବତ ଧର୍ମ, ଜୀବର ଧର୍ମ, ଭକ୍ତି ଧର୍ମ, ଯେ ଶିକ୍ଷା ସୂଚନା କେମିତି ଭାବେ ରହୁଛି, ସେଥିପାଇଁ ନାରଦ ମୁନି ମହାଜନ ସେ ବ୍ରହ୍ମାଜୀ ମହାଜନ ତାଙ୍କ ପାଖରେ ଯାଇ ପଚାରିଛନ୍ତି, ଜଣେ ମହାଜନ ଆଉ ଜଣଙ୍କ ଦ୍ୱାରା ପରାମର୍ଶ କରନ୍ତି ଯେ କେମିତି କଳିଯୁଗ ମଣିଷମାନେ ମୁକ୍ତ ହେବେ। କଳିଯୁଗ ଲୋକ ଶାସ୍ତ୍ରରେ କୁହାହେଇଛି କଳହପ୍ରିୟ ହେବେ, କଳିକଜା କରିବେ, କରୁଛନ୍ତି ନା, ହଁ, ପରସ୍ପର ମଧ୍ୟରେ ଦ୍ୱନ୍ଦ୍ୱ ଝଗଡ଼ା କରିବେ, କଳିକଜା କରିବେ, ମାରାମାରି କରିବେ, ହିଂସା କରିବେ। ଆଉ କଳିଯୁଗ ଲୋକ ମାନଙ୍କର ଲକ୍ଷଣ ହେଉଛି ଅଳ୍ପ ଆୟୁ। ଅନ୍ୟାନ୍ୟ ଯୁଗରେ, ସତ୍ୟ ଯୁଗରେ ଲୋକ 100,000 ବର୍ଷ ବଞ୍ଚୁଥିଲେ, ତାର ପର ଯୁଗ ତୃତୀୟ ଯୁଗର ଲୋକମାନେ 10,000 ବର୍ଷ ବଞ୍ଚୁଥିଲେ, ଦ୍ୱାପର ଲୋକ ବଞ୍ଚୁଥିଲେ 1,000 ବର୍ଷ, ଆଉ କଳିଯୁଗ ଲୋକ 100 ବର୍ଷ। କିନ୍ତୁ ଏବେ କି 100 ବର୍ଷ ବଞ୍ଚୁଛନ୍ତି ଲୋକ? ଆପଣମାନେ ଯେଉଁମାନେ ବୃଦ୍ଧ ଅଛନ୍ତି ସେମାନଙ୍କ ତ ଖୁବ୍ ଜୋର 80 ପର୍ଯ୍ୟନ୍ତ ହେଇଛି, ଆଗିକାର ଲୋକ 80 ବର୍ଷ ପର୍ଯ୍ୟନ୍ତ, ଏବେ ଯେଉଁମାନେ ହେଉଛନ୍ତି ସେମାନେ 80 ବର୍ଷ ଆଉ ରହୁନାହାନ୍ତି, 60ରେ ଶେଷ, 60 ବି ନାହିଁ, ହଁ ଏବେ କମିଯାଉଛି ସବୁ। କାହିଁକି ନା ଏଇ କଳିଯୁଗର ପ୍ରଭାବ ପାପ କର୍ମରେ ଆମେ ସମସ୍ତେ ନିଯୁକ୍ତ ହୋଇଯାଉଛେ। ବୈଦିକ ଶାସ୍ତ୍ର ମହାଜନମାନଙ୍କୁ ମାନୁନୁ, ବୈଦିକ ଶାସ୍ତ୍ରକୁ ମାନୁନୁ, ଯେଉଁ ଶାସ୍ତ୍ର ଶିକ୍ଷା, ଶାସ୍ତ୍ର ମାନେ କ'ଣ, ଶାସ୍ତ୍ର ଶାସ ଧାତୁରୁ ଆସିଛି, ଶାସନ କରିକି ତ୍ର ମାନେ ରକ୍ଷା କରିବ। ସେଥିପାଇଁ ଆମେ ଶାସ୍ତ୍ରର ଅନୁଶାସନରେ ଯଦି ରହିବୁ ତାହେଲେ ଆମର ଜୀବନ ସାର୍ଥକ ହେବ। ପ୍ରଭୁପାଦ କହିଛନ୍ତି କାହିଁକି ଏମିତି ଘଟୁଛି, ଲୋକ ଏତେ ଶୀଘ୍ର କାହିଁକି ଦେହତ୍ୟାଗ କରୁଛନ୍ତି, ନା ଅନିୟମ କରୁଛନ୍ତି, ଅନ୍ୟାୟ କରୁଛନ୍ତି, ପାପକର୍ମ କରୁଛନ୍ତି, ବୈଦିକ ଶାସ୍ତ୍ରର ବିରୁଦ୍ଧାଚରଣ କରୁଛନ୍ତି, ଭଗବାନର ଶିକ୍ଷାକୁ ସେମାନେ ବିରୁଦ୍ଧାଚରଣ କରୁଛନ୍ତି। ସେଥିପାଇଁ ତାଙ୍କୁ ସବୁକିଛି ଏ ଜଗତରେ ଅଳ୍ପ ଆୟୁ ହେଉଛି ମନ୍ଦଭାଗ୍ୟ, ମନ୍ଦଭାଗ୍ୟ, ଅଳ୍ପ ଆୟୁ, ଏଇଭଳିଆ ନାନା ରୋଗ ଜାଗ୍ରତ ହେଉଛି ଦେହରେ। କିନ୍ତୁ ଏସବୁ ରହିଲେ ବି ବହୁ ଦୋଷ ଅଛି ଏଇ କଳିଯୁଗରେ, ଦୋଷ ସମୁଦ୍ର ଭଳିଆ ଭାଗବତରେ କୁହାହେଇଛି। ପରୀକ୍ଷିତ ମହାରାଜ ସେ ସୁଖଦେବ ଗୋସ୍ୱାମୀ ପାଖରୁ ଶୁଣିଛନ୍ତି ଗୋଟିଏ କଥା, ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ଦେଖ ରାଜନ, ଏଇ କଳିଯୁଗରେ ଦୋଷ ସମୁଦ୍ର ଭଳିଆ, ସମୁଦ୍ରର ପାଣି ଗଣି ହେବ, ପାଣି ଗଣି ହେବ, ହେବନି। କିନ୍ତୁ ଏଇ କଳିଯୁଗର ଦୋଷ କେହି ଗଣିପାରିବେନି, ଏତେ ଦୋଷ, ଶତଶତ ଛିଦ୍ର ଦୋଷ। ସେଥିପାଇଁ ଭାଗବତରେ କୁହାହେଇଛି କଲେର ଦୋଷ ନିଧି ରାଜନ, ଏଇ ହେ ରାଜନ, ଏଇ କଳିଯୁଗର ଦୋଷ ହେଉଛି ନିଧି, ମାନେ ସମୁଦ୍ର ଭଳିଆ। କିନ୍ତୁ ଏତେ ଦୋଷ ରହିଲେ ବି ଗୋଟିଏ ମହାନ ଗୁଣ ରହିଛି, ସେ ମହାନ ଗୁଣଟା କ'ଣ ନା କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରଂ ବ୍ରଜେତ, ଏକମାତ୍ର କୃଷ୍ଣ କୀର୍ତ୍ତନ। ସେଇ କୃଷ୍ଣ କୀର୍ତ୍ତନ କ'ଣ କଳିଯୁଗରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଇ ମହାମନ୍ତ୍ର। ତ କୃଷ୍ଣ କୀର୍ତ୍ତନ ଏଇ କଳିଯୁଗର ଯୁଗଧର୍ମ, 16 32 ଅକ୍ଷର, ଏଇଟା କଳି ସନ୍ତରଣ ଉପନିଷଦ ଅଛି, ବେଦର ଗୋଟେ ଶାଖା କଳି ସନ୍ତରଣ ଉପନିଷଦ, ସେଠି ଲେଖା ଅଛି। ତେଣୁ ମହାଜନମାନେ ନିଜେ ଜଳ୍ପନା କଳ୍ପନା କରିକି କହନ୍ତି ନା, ଆଜିକାଲି ଲୋକ ଧର୍ମ ନିଜର ମନଗଢ଼ା କଲେଣି, କେତେ ଧର୍ମ ତିଆରି ହୋଇଯାଇଛି, କିନ୍ତୁ ଶାସ୍ତ୍ରରେ କଳିଯୁଗ ଧର୍ମ କ'ଣ? ନାରଦ ମୁନି ମହାଜନ ସେ ଯାଇକି ବ୍ରହ୍ମାଙ୍କୁ ପଚାରିଛନ୍ତି, ବ୍ରହ୍ମା ମହାଜନ କହିଲେ, ହେ ପିତାମହ ଆପଣ କହନ୍ତୁ ଏଇ କଳିର ଏତେ ଦୋଷ ସମୂହ, ସମୁଦ୍ର ଭଳିଆ ଦୋଷ, ତେ ଏଠାରୁ କେମିତି କଳିଯୁଗ ମଣିଷ ମୁକ୍ତ ହେବେ? ତ ବ୍ରହ୍ମାଜୀ ସେ ଶାସ୍ତ୍ରରେ ଦେଖିଲେ, ସେ ବି ନିଜେ ଜଳ୍ପନା କଳ୍ପନା କରିକିରି କୌଣସି ଏକଟା କହିଦେଲେନି, ସେ କହିଲେ ନା ଶାସ୍ତ୍ରରେ କ'ଣ ଅଛାକେ ଦେଖିବା, ତେଣୁ ସେଇ କଳି ସନ୍ତରଣ ଉପନିଷଦରୁ ସେ ଉଦ୍ଧାର କରିକି ଦେଖିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇତି ଷୋଡ଼ଶକ ନାମ୍ନମ୍ କଲି କଲମଶ ନାଶନମ୍ ନାତ ପରତର ଉପାୟ ସର୍ବବେଦ ସୁଦୃଶ୍ୟମ୍। ସମସ୍ତ ବେଦ ପୁରାଣ ଉପନିଷଦ ଇତ୍ୟାଦିତେ ଏଇ କଲିଯୁଗର ଯୁଗଧର୍ମ, ଯୁଗର ଆଇନ କେବଳ ଭଗବାନ ଜଗନ୍ନାଥଙ୍କର ନାମ କୀର୍ତ୍ତନ। ଜଗନ୍ନାଥଙ୍କର ନାମ କ'ଣ କିଏ ଜାଣିଛନ୍ତି? କେତେଜଣ ଜାଣିଛନ୍ତି ଜଗନ୍ନାଥଙ୍କର ନାମ? ହାତ ଉଠାନ୍ତୁ। କ'ଣ ଜଗନ୍ନାଥ ନାଁ କ'ଣ? ଯେମାନେ ହାତ ଉଠେଇଲେ, ହଁ ତାଙ୍କ ନାଁ କ'ଣ? ଜଗନ୍ନାଥ ମାନେ କ'ଣ? ଜଗନ୍ନାଥ ଆମେ ଅନେକ କହୁଛେ ମୋର ସ୍ୱାମୀ, ନାଥ ମାନେ ସ୍ୱାମୀ, ତ ଜଗତର ସ୍ୱାମୀ। ଜଗନ୍ନାଥ ଶବ୍ଦର ଅର୍ଥ ହେଉଛି ଜଗତ ସ୍ୱାମୀ। ତ ସେ ଜଗତ ସ୍ୱାମୀଙ୍କର ନାମ କ'ଣ? ଆପଣଙ୍କର ସ୍ୱାମୀର ନାମ ଅଛି, ଆପଣଙ୍କ ପ୍ରଭୁର ନାମ ଅଛି, ଆପଣଙ୍କ ବାପାର ନାମ ଅଛି, ମାଲିକର ନାମ ଅଛି। ଯିଏ ଜଗତର ସ୍ୱାମୀ ହେଲେ ତାଙ୍କର ନାମ ନାହିଁ, ତାଙ୍କ ନାଁ କ'ଣ? କୃଷ୍ଣ। ତାଙ୍କ ନାଁ କ'ଣ ସେଟା ଜାଣିନାହାନ୍ତି? ଓଡ଼ିଶା ଭକ୍ତ ତ ସମସ୍ତେ ଜାଣିବା ଦରକାର। ଜଗନ୍ନାଥ ଶବ୍ଦର ଅର୍ଥ ଜଗତର ନାଥ, କେବଳ ଓଡ଼ିଶାର ନାଥ ନୁହନ୍ତି। ଓଡ଼ିଶାରେ ଏଠି ଆବିର୍ଭୂତ ହୋଇଛନ୍ତି କଳିଯୁଗର ମଣିଷକୁ କୃପା କରିବା ପାଇଁ, ପୁରୁଷୋତ୍ତମ ଧାମ ଶ୍ରୀକ୍ଷେତ୍ର ଧାମ ନୀଳାଚଳ କ୍ଷେତ୍ରରେ ଚତୁର୍ଧାମ ମୂର୍ତ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା ଏବଂ ସୁଦର୍ଶନ ଚକ୍ର ରୂପରେ ଦାରୁବ୍ରହ୍ମ ରୂପରେ ଭଗବାନ କୃଷ୍ଣ ଏଇ କଳିଯୁଗ ଲୋକମାନଙ୍କୁ କୃପା କରିବା ପାଇଁ ସେ ଆସିଛନ୍ତି। ତାଙ୍କର ଆଖି କେତେ ବଡ଼ ବଡ଼ ଦେଖୁଛନ୍ତି, ସାରା ବିଶ୍ୱକୁ ଦେଖୁଛନ୍ତି ବଡ଼ କରିକିରି। ଯେତେବେଳେ ବଡ଼ କରି ଦେଖିବେ ତମେ ସାରା ବିଶ୍ୱ ଜଗତକୁ ଦେଖୁଛନ୍ତି, ସେଥିପାଇଁ ସେ ଜଗନ୍ନାଥ ଜଗତରେ ରହିଛନ୍ତି। ତାଙ୍କର ହାତ ବି ବଡ଼ ବଡ଼, ବଡ଼ ଠାକୁର ବଡ଼ ହାତ, ତମେ ସମଗ୍ର ଜଗତରେ ତାଙ୍କର ହାତ ରହିଛି ପ୍ରସାରିତ ହୋଇକି, ହଁ କି ନା? ଭଗବତ ଗୀତାରେ କୃଷ୍ଣ କହିଛନ୍ତି, ମୋର ହାତ ସବୁ ଜାଗାରେ ଅଛି, ମୋର କାନ ସବୁ ଜାଗାରେ ଅଛି, ମୋର ଆଖି ସବୁ ଜାଗାରେ ଅଛି, ମୋର ପାଦ ସବୁ ଜାଗାରେ ଅଛି, ସେଥିପାଇଁ ସେ ଜଗନ୍ନାଥ। ତାଙ୍କର ନାମ ହେଉଛି କୃଷ୍ଣ। ଦ୍ରୌପଦୀ ମାତା ଯେତେବେଳେ କୁରୁସଭାରେ ସେଇ ଦୁଶାସନ ତାଙ୍କୁ ବସ୍ତ୍ର ହରଣ କରୁଥିଲା, ସେ ସେଇଠି କୃଷ୍ଣଙ୍କୁ ଡାକିଲେ ନା? ଡାକିଥିଲେ କୁରୁସଭା ତଳେ ଦ୍ରୌପଦୀର ଜଣାଣ। ତାପରେ କୃଷ୍ଣ କ'ଣ କଲେ? ବସ୍ତ୍ର ଦେଲେ। ତାହେଲେ ତାଙ୍କ ହାତ ଯଦି ସେଠି ନଥାନ୍ତା, ସେ ଦ୍ୱାରକାର ଅଛନ୍ତି କିନ୍ତୁ ତାଙ୍କ ହାତ କୁରୁସଭା ସେଇ ଯେ ଦ୍ରୌପଦୀଙ୍କୁ ବସ୍ତ୍ର ହରଣ କରୁଛି ଦୁଶାସନ, ସେଠି ତାଙ୍କ ହାତ ଚାଲି ଆସିଛି, ଆସିକିରି କୁଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରୁଛନ୍ତି। ତାମାନେ ତାଙ୍କ କାନ ବି ସେଠି ରହିଥିଲା, ଦ୍ୱାରକାର ଅଛନ୍ତି ପୁଣି କୁରୁକ୍ଷେତ୍ର ସେଠି ରହିଛନ୍ତି, ମାନେ ଯେ ଦିଲ୍ଲୀରେ ରହିଛନ୍ତି, ସେଠି କୁରୁସଭା କୁରୁବଂଶର ଯେ ସଭାରେ ବସ୍ତ୍ର ହେଉଛି ସେଠି ବି ତାଙ୍କ ହାତ କାନ ଆଖି ସବୁ ଦେଖୁଛନ୍ତି। କିନ୍ତୁ କିଏ ଭଗବାନଙ୍କର ଏ ହାତ ସ୍ପର୍ଶ କୃପା ସବୁ ଜାଣିପାରେ? ନା ଯେଉଁମାନେ ଶରଣାଗତ, ଶରଣାଗତ ବ୍ୟକ୍ତି। ତ ଦ୍ରୌପଦୀ ପ୍ରଥମେ ନିଜେ ଭାବୁଥିଲେ ମୋର ସ୍ୱାମୀ ମାନେ ରକ୍ଷା କରିବେ, ପଞ୍ଚସ୍ୱାମୀ ରକ୍ଷା କରିବେ, କିନ୍ତୁ କେହି ରକ୍ଷା କରୁନଥିଲେ, ସେମାନେ ନିରୁପାୟ ଥିଲେ, ରକ୍ଷା କରିପାରୁନଥିଲେ। ଭାବୁଥିଲେ ଏଇ କୁରୁ ସଭାରେ ଭୀଷ୍ମଦେବ ସହ ଗୁରୁଜନ ପିତାମହ ଇତ୍ୟାଦି ଏବଂ ବହୁ ବୟୋଜ୍ୟେଷ୍ଠ ବ୍ୟକ୍ତି ରାଜା ସେମାନେ ରକ୍ଷା କରିବେ, ତାଙ୍କୁ ବି ଅନୁରୋଧ କରିଛନ୍ତି, କେହି ରକ୍ଷା କରିନାହାନ୍ତି, କେହି ସାଡ଼ା ବି ଦେଇନାହାନ୍ତି, ସବୁ ମୁହଁଟା ତଳକୁ କରିକି ବସିଛନ୍ତି। କିନ୍ତୁ ଦ୍ରୌପଦୀ ଭାବିଲେ ଏମାନେ କେହି ମୋତେ ରକ୍ଷା କରିବେନି, ଏଇ ଜଗତରେ କେହି ରକ୍ଷାକର୍ତ୍ତା ନୁହନ୍ତି। ଯେତେବେଳେ ଆମେ ସମସ୍ତଙ୍କଠୁ ନିରାଶ ହୋଇଯିବା ସେତେବେଳେ ଭାବିବେ ମୁଁ ନିଜକୁ ରକ୍ଷା କରିବି, କିନ୍ତୁ ଦ୍ରୌପଦୀ ନିଜକୁ ରକ୍ଷା କରିବା ପାଇଁ ଦୁଇ ହାତରେ କପଡ଼ା ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଦୁଃଶାସନ ତ ପୁରୁଷ ଲୋକ ଶକ୍ତିଶାଳୀ, ସେ ଏମିତିକା ଟାଣୁଥିଲା ଦ୍ରୌପଦୀ ମାତା ନିଜେ ବି ରକ୍ଷା କରିପାରିଲେନି। କିନ୍ତୁ ଭାବିଲେ ମୁଁ ଯଦି ଗୋଟେ ହାତରେ ରକ୍ଷା କରିବି ଆଉ ଗୋଟେ ହାତରେ କୃଷ୍ଣଙ୍କୁ ଡାକିବି, ଗୋଟେ ହାତରେ ରକ୍ଷା କରୁଛନ୍ତି ଆଉ ଗୋଟେ ହାତରେ କୃଷ୍ଣଙ୍କୁ ଡାକୁଛନ୍ତି, ତେବେ ବି ରକ୍ଷା ପାରୁଛନ୍ତି ନା, କାହିଁକି ନା ଶରଣାଗତ ନାହିଁ। ଭାବୁଛନ୍ତି ମୁଁ ରକ୍ଷା କରିପାରିବି, ଗୋଟେ ହାତରେ ରହିଛି ଆଉ ଗୋଟେ ହାତରେ ଡାକୁଛି। ଯେତେବେଳେ ସେ ଶରଣାଗତ ହେଲେ ଦୁଇ ହାତ ଉଠେଇକିରି ଏଇଭଳିଆ, ସମସ୍ତେ ଉଠାନ୍ତୁ ଏଇଭଳିଆ ଉଠେଇକିରି ଜୋରିରେ କୁହନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତ କୃଷ୍ଣ ତାଙ୍କର କାନ ଯଦି ସେଠି ନଥାନ୍ତା, ସେ ବହୁ ଦୂରରେ ପୁଣି ପାଖରେ, ଏଥିପାଇଁ ତାଙ୍କୁ ଭଗବାନ କୁହାଯାଉଛି, ଏଥିପାଇଁ ତାଙ୍କୁ ଜଗନ୍ନାଥ କୁହାଯାଇଛି। ଜଗନ୍ନାଥ ମାନେ ଜଗତର ସ୍ୱାମୀ, ସେ ସମସ୍ତ ସ୍ୱାମୀର ସ୍ୱାମୀ ଜଗନ୍ନାଥ ସ୍ୱାମୀ ପୁରୁଷୋତ୍ତମ। ଅନ୍ୟ ଜଳ ଜଗତରେ କେହି ଜଣେ ଭଗବାନ ସାଜିଛନ୍ତି ତାଙ୍କୁ ପୁରୁଷୋତ୍ତମ କହୁଛନ୍ତି। ପୁରୁଷୋତ୍ତମ ହେଲେ ତାଙ୍କର ଶରୀର ବୁଢ଼ା ହେବନି, ଭଗବାନ ହେଉଛନ୍ତି ପୁରୁଷୋତ୍ତମ। ଆଜିକାଲି କଳିଯୁଗରେ ଅନେକ ଭଗବାନ ଭଣ୍ଡ ଭଗବାନ ମାନେ ବାହାରୁଛନ୍ତି, ନିଜକୁ ଭଗବାନ କହୁଛନ୍ତି, ସେଥିପାଇଁ ଓଡ଼ିଶାରେ ଅନେକ ଭଗବାନ ଜେଲକୁ ଯାଇଛନ୍ତି। ହଁ କି ନା, କେହି ଜଣଙ୍କୁ ପୁରୁଷୋତ୍ତମ କହିଦେଉଛି, ପୁରୁଷୋତ୍ତମ ହେଲେ ତାର ଶରୀରର ପୁରୁଷତ୍ୱ ରହିଛି, ସେ ବୁଢ଼ା ହେବେନି, କିନ୍ତୁ ଯିଏ କହୁଛନ୍ତି ସେ ବୁଢ଼ା ହେଇଛନ୍ତି, ମଥାର ଚୁଳ ପାଚି ଯାଇଛି, ସେ କେମିତି ପୁରୁଷୋତ୍ତମ ହେବେ। ଭଗବାନ ହେଉଛନ୍ତି, କୃଷ୍ଣ ହେଉଛନ୍ତି ଏକମାତ୍ର, ଜଗନ୍ନାଥ ହେଉଛନ୍ତି ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ। ସେଠି ଭଗବତ ଗୀତାରେ ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗ ସେଠି କୁହାହେଇଛି। ତ ଅନେକ ଲୋକ ଜାଣନ୍ତି ନା, ସେଥିପାଇଁ ଗୀତା ଭାଗବତ ଶାସ୍ତ୍ର ପ୍ରମାଣ ଏବଂ ମହାଜନ ମାନେ କ'ଣ କହୁଛନ୍ତି କିଏ ଭଗବାନ। ଓଡ଼ିଶାର ଲୋକ ନିଜକୁ ଭକ୍ତ କୁହନ୍ତି, ଜଗନ୍ନାଥଙ୍କର ଭକ୍ତ, କିନ୍ତୁ ଯାହାକୁ ତାହାକୁ ଭଗବାନ କହିକିରି ସମୟ ନଷ୍ଟ କରୁଛନ୍ତି। ସେଥିପାଇଁ ଗୀତା ଭାଗବତ ଏବଂ ମହାଜନ ମାନଙ୍କର ପଦାଙ୍କ ଅନୁସରଣ କରିକି ଶାସ୍ତ୍ରର ଶିକ୍ଷାକୁ ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ ବ୍ରହ୍ମାଜୀ ନାରଦଙ୍କର ପ୍ରଶ୍ନରେ ସେ ଜାଣିକିରି ଦେଲେ ଯେ ନା, କଳିଯୁଗର ଲୋକମାନଙ୍କ ପାଇଁ ପ୍ରକୃତ ଧର୍ମ, କଳିଯୁଗ ଧର୍ମ ନାମ ସଂକୀର୍ତ୍ତନ, ସେଟା ଷୋଳ ନାମ ବତିଶ ଅକ୍ଷରାତ୍ମକ ଭଗବତ ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ନାମ ଜପ କୀର୍ତ୍ତନ ଯେତେବେଳେ ଆମେ କରିବୁ, ସେତେବେଳେ ଆମ ହୃଦୟର ଆଇନା ପରିଷ୍କାର ହେଇଯିବ। ଆମେ କେମିତି ମୁହଁ ଦେଖୁ କୁହନ୍ତୁ ତ, କେମିତି ମୁହଁ ଦେଖୁ, କେମିତି ମୁହଁ ଦେଖନ୍ତି ଆଇନାରେ, ନିଜର ମୁହଁ କେହି ଦେଖିପାରନ୍ତି ଦେଖିପାରନ୍ତି? ତାହେଲେ ଆଇନାରେ ଦେଖନ୍ତି, ତାହେଲେ ଆମେ ନିଜର ମୁହଁଟା ବି ଦେଖିବାର ଯୋଗ୍ୟତା ନାହିଁ, ଏତେ ବଡ଼ ବଡ଼ ଆଖି ଅଛି। ଆମେ ସମସ୍ତେ ଅହଙ୍କାର କରୁନା, ମୁଁ ସବୁ ଜାଣେ କହନ୍ତୁ ନା, ତାହେଲେ ଆପଣଙ୍କ ମୁହଁଟା ଜାଣନ୍ତି? ତାହେଲେ ନିଜ ମୁହଁଟାକୁ ଜାଣନ୍ତିନି, ତାହେଲେ ସବୁ ଜାଣିଛନ୍ତି? ତ ଏଇ ଜ୍ଞାନକୁ କୁହାହେଉଛି ଅକ୍ଷଜ ଜ୍ଞାନ। ଏଇ ଜ୍ଞାନକୁ କ'ଣ କୁହାହେଉଛି, ତମାନେ କ'ଣ ଅ ଠାରୁ କ୍ଷ, ସ୍କୁଲରେ ଶିଖା ହେଇଛି ନା, ସ୍କୁଲରେ ଅ ଠାରୁ କ୍ଷ ଶିଖିଛନ୍ତି, ସେଥିପାଇଁ ତାକୁ ଅକ୍ଷଜ ଜ୍ଞାନ କୁହାହେଉଛି। ଏଇ ଅହଙ୍କାର କହୁଛି ମୁଁ ସବୁ ଜାଣେ, ତୁମ ମୁହଁକୁ ଜାଣ, ସେତେବେଳେ ଚୁପ୍, ନିଜ ମୁହଁକୁ ଜାଣନା, ନିଜର ମୁହଁଟା କେମିତିକା ଜାଣନା, ଦେଖିଇ ପାରୁନ, ତାହେଲେ ସବୁ ଜାଣିଲ କେମିତି? ତେଣୁ ଅକ୍ଷଜ ଜ୍ଞାନ ଦ୍ୱାରା ସବୁ ଜାଣି ହେବନି, ତାହେଲେ ଭଗବାନଙ୍କୁ କେମିତି ଜାଣିବ? ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ଅତ ଶ୍ରୀକୃଷ୍ଣ ନାମାଦି ନ ଭବେତ ଗ୍ରାହ୍ୟମ ଇନ୍ଦ୍ରିୟ, ଏସବୁ ଇନ୍ଦ୍ରିୟ ଦେଇ ଆମେ କୌଣସି ଦିନ ଭଗବାନ ତାଙ୍କର ନାମ, ତାଙ୍କର ଗୁଣ, ତାଙ୍କର ଲୀଳା, ତାଙ୍କର ଭକ୍ତ, ତାଙ୍କର ଧାମ ଆମେ କିଛି ବୁଝିପାରିବାନି ଅକ୍ଷଜ ଜ୍ଞାନ ଦ୍ୱାରା, ସ୍କୁଲ କଲେଜର ଜ୍ଞାନ ଦ୍ୱାରା। ସ୍କୁଲ କଲେଜର ଜ୍ଞାନଟା ବ୍ରେନ୍ରେ ହୁଏ, ବ୍ରେନ୍ରେ ଦୁଷ୍ଟ ବୁଦ୍ଧି ହୁଏ, ଖରାପ ବୁଦ୍ଧି ହୁଏ। ଯଦିଓ କେହି କହିବେ ଆମ ସ୍କୁଲର ଏଇ ପିଲାଟା ହେଉଛି କୃତି ଛାତ୍ର, କ'ଣ କୁହାଏ, କୃତି ଛାତ୍ର କୁହାହୁଏ, କୃତି ଛାତ୍ର, କିନ୍ତୁ କେମିତିକା କୃତି ଛାତ୍ର ନା, ଦୁଷ୍କୃତି ନ। ଭାଗବତ ଗୀତାରେ କୃଷ୍ଣ କହୁଛନ୍ତି ଦୁଷ୍କୃତି ନ, ସେ କୃତି ଛାତ୍ର ଠିକ, କିନ୍ତୁ ତାର କୃତି ବା ବୁଦ୍ଧି ବା ମେଧାଟାକୁ କେଉଁଠି ଲଗାଉଛି ନା ଦୁଷ୍ଟ କର୍ମରେ, ଖରାପ କାମରେ। ଏଥିପାଇଁ ତାକୁ କୁହାଯାଏ ଦୁଷ୍କୃତି ନ ମୁଢ଼ା। ତେଣୁ ଆମର ବୁଦ୍ଧି ଯଦି କୃଷ୍ଣଙ୍କ ସେବାରେ ନ ଲାଗିଲା, ଅନ୍ୟ ଜାଗାରେ ଲାଗିବ, ତାହେଲେ ସେଟା ହେଉଛି ସେଇ ବୁଦ୍ଧିଟା ହେଉଛି ଖରାପ, ଅସୁର ବୁଦ୍ଧି। ଦୁଷ୍କୃତି ନ ମୁଢ଼ା ଶାସ୍ତ୍ରରେ କୁହାଯାଇଛି, ଗୀତାରେ ସପ୍ତମ ଅଧ୍ୟାୟରେ ରହିଛି, ଦୁଷ୍କୃତି ନ ମୁଢ଼ା ପ୍ରପଦନ୍ତେ ନରାଧମା ମାୟା ଅପହୃତ ଜ୍ଞାନା ଆସୁରିମ ଭାବମାଶ୍ରିତା। ଏ ଜଗତରେ ଏଭଳିଆ ଚାରିଜଣ ଦୁଷ୍କୃତକାରୀ ଯେମାନେ ତାଙ୍କର ବୁଦ୍ଧିକୁ ଖରାପ କାମରେ ଲଗାଉଛନ୍ତି, ଭଗବାନ କହୁଛନ୍ତି ଏଇମାନେ ମୋର ଆଶ୍ରୟକୁ ଆସିବେନି। କିନ୍ତୁ ପ୍ରଭୁପାଦ ବୈଷ୍ଣବ ଭଗବାନଙ୍କର ପ୍ରିୟ ପ୍ରତିନିଧି ସେ କହୁଛନ୍ତି ଯେ ଭଗବାନ କହିଛନ୍ତି, କିନ୍ତୁ ଭଗବାନଙ୍କର ଭକ୍ତ ଖୁବ୍ କୃପାଳୁ, ଏସବୁ ଦୁଷ୍ଟବୁଦ୍ଧି ଲୋକମାନଙ୍କୁ ବି ଅସୁରମାନଙ୍କୁ ବି ସେ ଭକ୍ତ ଯଦି ଚାହିଁବେ ତାହେଲେ ଭଗବାନ ତାଙ୍କୁ କୃପା କରିଦେବେ। ଭଗବାନ କହୁଛନ୍ତି ଏମାନେ ମୋ ଆଶ୍ରୟ ଆସିବେନି, କିନ୍ତୁ ମୋର ଭକ୍ତ ଯଦି ସେମାନଙ୍କୁ କୃପା କରେ ତାହେଲେ ମୁଁ ତାକୁ କୃପା କରିବି। ତେଣୁ ପ୍ରଭୁପାଦ ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ, ଇସ୍କନ ମାନେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ, ଈଶ, ଈଶ ଶବ୍ଦରୁ ଆସିଛି ଇସ୍କନ, ଈଶ ମାନେ ଈଶ୍ୱର, ଈଶ ଉପନିଷଦ ରହିଛି ଗୋଟେ ଶାସ୍ତ୍ର, ସେଠୁ ଈଶ ମାନେ ଈଶ୍ୱର, ଯେ ହେଉଛନ୍ତି ସମସ୍ତ କିଛିର ସୃଷ୍ଟିକର୍ତ୍ତା। ଭଗବତ ଗୀତାରେ କୃଷ୍ଣ କହିଛନ୍ତି ଅହମ୍ ସର୍ବସ୍ୟ ପ୍ରଭବ, ଏଇ ଜଳ ଜଗତରେ ଯାହା କିଛି ଆମେ ଦେଖୁଛେ, କ'ଣ ଦେଖୁଛେ, ମାଟି ଦେଖୁଛେ, ଜଳ ଦେଖୁଛେ, ପବନ ଦେଖୁଛେ, ଆକାଶ ଦେଖୁଛେ, ନିଆଁ ଦେଖୁଛେ, ଏସବୁ ଜିନିଷ କାହାର କୁହନ୍ତୁ ସମସ୍ତେ, ଏ ମାଟି ଜଳ ଆକାଶ ଅଗ୍ନି ବାୟୁ କାହାର, ଭଗବାନ ଜଗନ୍ନାଥଙ୍କର। ଗୀତାରେ କୃଷ୍ଣ ଭୂମିରା ପୁଅନ୍ନଲ ବାୟୁ ଖଙ୍ଗମାନ ବୁଦ୍ଧିରେ ଏବଚ ଅହଙ୍କାର ଇତ୍ୟଙ୍ଗମେ ଭିନ୍ନା ପ୍ରକୃତିର ଅଷ୍ଟଧା। ଏଇଟା ପ୍ରକୃତି ମୋର ନିକୃଷ୍ଟ ପ୍ରକୃତି, ଏଇଟା ହେଉଛି ମୋର ଅପରାପ ଶକ୍ତି, କିନ୍ତୁ ଏହାଠୁ ମୋର ଆଉ ଗୋଟେ ପରାଶକ୍ତି ଅଛି, ଅପରେୟାମ ଇତି ତୁ ଅନ୍ୟା, ଆଉ ଗୋଟେ ଏଇ ଅପରାଶକ୍ତି ବ୍ୟତୀତ ଅନ୍ୟ ଏକଟା ଶକ୍ତି ରହିଛି, ବିଧିମେ ପରାମ, ପରା ମାନେ ଉତ୍କୃଷ୍ଟ, ଜୀବଭୂତା ମହାବାହୁ ଜୟେଦଂ ଧାର୍ଯ୍ୟତେ ଜଗତ। ସେଥିପାଇଁ ଏଇ ଜଗତରେ କିଛି ପରିବର୍ତ୍ତନ ହେଉଛି, ସେଟା ଜୀବଭୂତା ସଜୀବ, ଭଗବାନ ପରମ ସଜୀବ, ଚେତନ ଚେତନା ନାମ, ସେ ହେଉଛନ୍ତି ଚେତନ ବସ୍ତୁ ମଧ୍ୟରେ ପରମ ଚେତନ ବସ୍ତୁ ଭଗବାନ। ତ ତାଙ୍କର ଅଂଶ ହେଇଥିବା ହେତୁ ମୁଁ ଆତ୍ମା ଏ ଦେହ ମଧ୍ୟରେ ରହିଛି ଚେତନ, ସେଥିପାଇଁ ଏଇ ଦେହଟା ବଢ଼ୁଛି। ଏ ଦେହଟା ବଢ଼ିବନି ଯଦି ଚେତନମୟ ବସ୍ତୁ ଭଗବାନଙ୍କର ଅଂଶ ଆତ୍ମା ଯଦି ପ୍ରବେଶ ନ କରିବ। ସେ ଆତ୍ମା ଚେତନମୟ, ସେଟା ହେଉଛି ପରାପ୍ରକୃତି, ଉତ୍କୃଷ୍ଟ ଶକ୍ତି, ଜୀବଭୂତା ସଜୀବ। ତେଣୁ ଭଗବାନ ଯେତେବେଳେ ପ୍ରବେଶ କରନ୍ତି ଏ ଜଗତରେ ବିଭିନ୍ନ ପରିବର୍ତ୍ତନ ଆମେ ଦେଖୁଛେ। ଠିକ୍ ସେଇଭଳିଆ ଏ ଦେହଟାର ମଧ୍ୟରେ ଯେତେବେଳେ ଭଗବାନଙ୍କର ଶକ୍ତି ଆତ୍ମା ପ୍ରବେଶ କରିବ ସେତେବେଳେ ଏ ଦେହଟାର ପରିବର୍ତ୍ତନ ହେବ, ଆଉ ଏ ଦେହରୁ ଯେତେବେଳେ ଆତ୍ମା ଚାଲିଯିବ ତାହେଲେ ଆଉ କୌଣସି ପରିବର୍ତ୍ତନ ହେବନି, ହବ କିଛି ହେବନି। ତ ସେଥିପାଇଁ ସେ ଚେତନମୟ ପରମ ଚେତନମୟ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଅଂଶ ଆତ୍ମା ଆମେ। ତ ଭଗବାନଙ୍କର ସବୁ ଜିନିଷ ପ୍ରକୃତି ଦୁଇ ପ୍ରକାର, ଏଟା ନିକୃଷ୍ଟ ଏଟା ଉତ୍କୃଷ୍ଟ। ତେଣୁ ଏ ମାଟି ଜଳ ଆକାଶ ଅଗ୍ନି ବାୟୁ ଆମମାନଙ୍କର ନୁହେଁ, ଏଟା ଭଗବାନଙ୍କର। ସେ ଭଗବାନଙ୍କର ଶକ୍ତିରେ ଆମେ ସବୁ କିଛି ଭାବୁଛେ ମୋର, ଏଇ ଜମିଟାଓ ଆପଣଙ୍କର ନୁହେଁ, ଏଇ ଘରଟାଓ ଆପଣଙ୍କର ନୁହେଁ, ଆମେ ଏସବୁ ନେଇକିରି ମାଟି ଜଳ ଆକାଶ ଅଗ୍ନି ବାୟୁ ଏସବୁ ନେଇକିରି ଘର ତିଆରି କରିଛେ, ଏ ଦେହଟା ବି ତିଆରି ହେଇଛି, ଏସବୁ ଭଗବାନଙ୍କର ଅପରାଶକ୍ତି ନିକୃଷ୍ଟ ଶକ୍ତିରୁ ଜାତ। ସେଥିପାଇଁ ଭଗବାନ ହେଉଛନ୍ତି ପରମାତ୍ମା, ତାଙ୍କଠାରୁ ସବୁ ଆସିଛି, ଜଳ ଜଗତର ଜିନିଷ ଏମିତିକି ଚିନ୍ମୟ ଜଗତ ଗୋଲକ ବୃନ୍ଦାବନ ବୈକୁଣ୍ଠ ସେଟା ବି କୃଷ୍ଣଙ୍କର ସବ ତାଙ୍କଠାରୁ ଆସିଛି। ସେଇ ଚିନ୍ମୟ ଜଗତର ପ୍ରତିଫଳନ ହେଉଛି ଏଇ ଜଳ ଜଗତ, ସେଥିପାଇଁ ଏଇଠି ସବୁ ଉଲୁଟା। ଆମେ ସମସ୍ତେ ସୁଖ ଶାନ୍ତି ଆନନ୍ଦ ଚାହୁଁଛେ, କାହିଁକି ନା ଚିନ୍ମୟ ଜଗତର ଏଇଟା ରହିଛି, କିନ୍ତୁ ଏଠି ଯେଟା ଶାନ୍ତି ସେଟା ଦୁଃଖ, ସେଠି ଯେ ଶାନ୍ତି ଆନନ୍ଦ ସୁଖ ତାର ବିପରୀତଟା କ'ଣ ହେବ, ଦୁଃଖ। ଏଇଟା ଆମେ ଯେଟାକୁ ସୁଖ ଭାବୁଛେ ସେଟା କିନ୍ତୁ ଦୁଃଖ, କେମିତିକା ସୁଖ ଆମେ ଭାବୁଛେ ନା ଦୁଃଖର ଟିକେ ନିବୃତ୍ତିକୁ ଆମେ ସୁଖ ଭାବୁଛେ। ପ୍ରହ୍ଲାଦ ମହାରାଜ ମହାଜନ ଆମେ ଶୁଣିଲୁ ଛୋଟ ପାଞ୍ଚ ବର୍ଷର ପିଲା ତା ବନ୍ଧୁମାନଙ୍କୁ ନେଇ କହିଛି, ଜାଣିଛ ଏଇ ଜଡ଼ ଜଗତର ସୁଖଟା ଚିନ୍ମୟ ଜଗତର ପ୍ରତିଫଳନ, କେମିତିକା ଜାଣିଛ, ସୁଖ ଅନୁଭବ ହେଉଛି ଗୋଟେ, କିନ୍ତୁ ସେଟା ହେଉଛି କୁଣ୍ଡିଆଣ ଭଳିଆ। କୁଣ୍ଡିଆଣ ନାମ ଶୁଣିଛନ୍ତି, ଓଡ଼ିଆରେ କୁଣ୍ଡିଆଣ କୁହାହୁଏ। କୁଣ୍ଡିଆଣ କେମିତିକା ଆରାମ ଲାଗେ ନା, କୁଣ୍ଡଉଥିବ କଷ୍ଟ, କିନ୍ତୁ କୁଣ୍ଡେଇଲେ ତାମାନେ ଦୁଃଖର ଟିକେ ନିବୃତ୍ତି ହେଲା, ସେଥିରେ ଆରାମ ହେଲା, ପରିଣାମ କ'ଣ ହେବ, ଘା ହେଇଯିବ, ଜାଳା କରିବ। ତ ଏଇ ଜଡ଼ ଜଗତର ସୁଖଟା ଏଇଭଳିଆ ଜଳାମୟ, କାହିଁକି ନା ଚିନ୍ମୟ ଜଗତର ପ୍ରତିଫଳନ। ଆମେ ଐନା ସାମ୍ନାକୁ ଯଦି ଯିବା, ଆମର ଡାହାଣ ହାତଟା କ'ଣ ଲାଗିବ, ବାଁ ହାତ ଭଳିଆ। ପୋଖରୀ ପାଡ଼ିକି ଗଲେ ଆମର କେମିତିକା ଦେଖିବେ ସ୍ୱରୂପଟା, ଜଳରେ ମଥାଟା ତଳେ ପାଦଟା ଉପରେ, ତାମାନେ ପ୍ରତିବିମ୍ବ। ତ ଏଇ ଚିନ୍ମୟ ଜଗତର ପ୍ରତିବିମ୍ବ ହେଉଛି ଏଇ ଜଡ଼ ଜଗତ, ଜଡ଼ ସୃଷ୍ଟି ଉଲ୍ଟା ସହ। ତ ସେଥିପାଇଁ ଏଠି କୌଣସି ସୁଖ ନାହିଁ, ସବୁ ଦୁଃଖର କାରଣ। କାହିଁକି ନା ଏଇ ଜଡ଼ ଜଗତ ଚିନ୍ମୟ ଜଗତ ଆନନ୍ଦର ପ୍ରତିଫଳନ ହେଇଥିବା ଯୋଗୁଁ ବିପରୀତ ତାମାନେ ଦୁଃଖର ଜାଗା। ଏଠି କେହି ସୁନ୍ଦରୀ ସ୍ତ୍ରୀ ବିବାହ କରିକିରି, ଭଲ ଗାଡ଼ି ନେଇକିରି, ବଡ଼ ବିଲ୍ଡିଂ ବନେଇକିରି, ଅନେକ ସୁନ୍ଦର ତାଙ୍କର ଆସବାବପତ୍ର ରଖିକି ବି ସୁଖରେ ରହିପାରିବେନି। ସବୁ ରହିଛି, କିନ୍ତୁ ସବୁସମୟ ହତାଶା, ଉତ୍କଣ୍ଠା, ଉଦ୍ବେଗ। ତ ସେଥିପାଇଁ ଏଇ ଦୁର୍ଲଭ ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ଆମକୁ ଏଇ ସାଧୁ ସଙ୍ଗରେ ଭାଗବତ ଧର୍ମ, ଆମେ ଯେ ଭଗବାନଙ୍କର ନିତ୍ୟ ଅଂଶ, ତାଙ୍କର ସେବା କରିବା ପ୍ରୟୋଜନ। ଆଉ ତାଙ୍କ ସେବା ଦ୍ୱାରା, ତାଙ୍କ ନାମ ଦ୍ୱାରା ଆରମ୍ଭ ହୁଏ ସେବା, ଭଗବାନଙ୍କ ସେବା ତାଙ୍କ ନାମ କୀର୍ତ୍ତନରୁ ଆରମ୍ଭ ହୁଏ, ଆଉ ପ୍ରସାଦ ସେବା ଦ୍ୱାରା। ତେଣୁ ଆମକୁ ସୂଚନା କରାହେଇଛି ଅଭ୍ୟାସ କରିବା ପାଇଁ, ଏଟା ଦ୍ୱାରା ଆମର ହୃଦୟର ଆଇନାଟା ପରିଷ୍କାର ହେବ, ସେତେବେଳେ ଆମେ ଜାଣିବୁ ମୁଁ କିଏ। ଆପଣମାନେ ଜାଣୁଛନ୍ତି ମୁଁ କିଏ? ଆମେ ସମସ୍ତେ କ'ଣ କହୁଛେ, ମୋର ଦେହ କହୁଛେ ନା ମୁଁ ଦେହ କହୁଛେ? ମୋର ଦେହ। ମୁଁ ହାତ କହୁଛେ ନା ମୋର ହାତ କହୁଛ? ମୋର ହାତ। ମୋର ପାଦ କହୁଛ ନା ମୁଁ ପାଦ କହୁଛ? ମୋର ପାଦ। ତାହେଲେ ମୁଁ କିଏ? ପ୍ରଶ୍ନ ଆସୁଛି ନା, ମୁଁ ହାତ ନୁହେଁ, ମୁଁ ପାଦ କହୁନୁ କୌଣସି ଦିନ, ମୁଁ ଦେହ କୌଣସି ଦିନ କହୁନୁ, ମୋର ଦେହ, ମୋର ମଥା, ମୋର ହାତ, ମୋର ପାଦ, ତାହେଲେ ମୁଁ କିଏ? ତେବେ ସ୍କୁଲ, କଲେଜ, ୟୁନିଭର୍ସିଟି ସମସ୍ତେ ପାଠ ପଢ଼ୁଛେ, ପଚାର ସ୍କୁଲର ଶିକ୍ଷକଙ୍କୁ, କହିପାରିବେନି, ସାର୍ ଆପଣ କହୁଛନ୍ତି ମୋର ହାତ ମୋର ଦେହ, ଆମେ ସମସ୍ତେ ଏଇଭଳିଆ କହୁଛୁ, ତାହେଲେ ମୁଁ କିଏ? ଏଇ ଶବ୍ଦଟାର ଉତ୍ତର ଦିଅନ୍ତୁ। ସାର୍ କହିପାରିବେନି, ପ୍ରଧାନମନ୍ତ୍ରୀ କହିପାରିବେନି, ରାଷ୍ଟ୍ରପତି କହିପାରିବେନି, ରାଷ୍ଟ୍ର ନାୟକ ନେତାମାନେ କହିପାରିବେନି, ଆପଣ ଗାଁର ସରପଞ୍ଚକୁ ପଚାର, ସ୍କୁଲ ଶିକ୍ଷକ ପଚାର, କହିପାରିବେନି। ଆପଣ କହୁଛନ୍ତି ଯେ ମୋର ଦେହ ମୋର ହାତ ମୋର ପାଦ, ତାହେଲେ ମୁଁ ବୋଲେ ଗୋଟେ ଶବ୍ଦ ଆସେ, ସେଟା କିଏ? କେତେବେଳେ ଜାଣିହେବ ଏଇ ଦେହ ମୁଁ ନୁହେଁ ହାତ ନୁହେଁ? ଯେଉଁଦିନ ଜଣେ ଦେହ ତ୍ୟାଗ କରିବ, ଆତ୍ମା ଯେତେବେଳେ ଦେହକୁ ତ୍ୟାଗ କରିବ, ସେ ଆତ୍ମା ପରମାତ୍ମା ଭଗବାନ ଜଗନ୍ନାଥଙ୍କର ଅଂଶ, ସେଟା ଜାଣିବା ଦରକାର। ସେଇ ଚେତନ ବସ୍ତୁ ସମ୍ବନ୍ଧରେ ଜ୍ଞାନ ରଖିବା ଦରକାର, ଆତ୍ମତତ୍ତ୍ୱ ଜ୍ଞାନ ନ ହେଇଥିବା ହେତୁ ଆମେ ସମସ୍ତେ ଦେହର ଜ୍ଞାନରେ ଯୁଦ୍ଧ କରୁଛେ, ସାରା ବିଶ୍ୱରେ ମାରାମାରି କରୁଛେ। ସେଥିପାଇଁ ଏ ହରେ କୃଷ୍ଣ ମହାମନ୍ତ୍ର, ଯୁଗଧର୍ମ, ଧର୍ମର ସୂଚନା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେଉଁ ମନୁଷ୍ୟ ଏ ହରେ କୃଷ୍ଣ ମହାମନ୍ତ୍ର କରନ୍ତି ନା, ସେମାନେ ଧର୍ମ ପାଳନ କରନ୍ତି ନାହିଁ। ଆଉ ଧର୍ମ ପାଳନ କରୁଥିବା ବ୍ୟକ୍ତି ସମସ୍ତଙ୍କୁ ଆମେ ଧର୍ମ ପାଳନ କରୁଛେ, ମଣିଷ ମାତ୍ରେ ତ ଧର୍ମ କରିବେ, ହଁ, କିନ୍ତୁ ଯଦି ସେମାନେ ହରିନାମ କରନ୍ତି ନା, ଏବଂ ସେମାନେ ଧର୍ମର ଚାରିଟା ଗୁଡ଼କୁ, ପାଦକୁ, ସ୍ତମ୍ଭକୁ ରକ୍ଷା କରନ୍ତି ନା, ତାହେଲେ ସେମାନେ ଧର୍ମ ମାନନ୍ତି ନା, ଖାଲି ମୁହଁରେ ମାନନ୍ତି। ଧର୍ମର ଚାରିଟା ପାଦ ରହିଛି, ଜାଣିଛନ୍ତି, ଧର୍ମର ଚାରିଟା ପାଦ, ସ୍ତମ୍ଭ, ସତ୍ୟ, ଦୟା, ତପ, ଶୌଚ। ଭାଗବତ ପ୍ରଥମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ କହିଛନ୍ତି, କ'ଣ କ'ଣ ସମସ୍ତେ କୁହନ୍ତୁ, ଧର୍ମର ଚାରିଟା ସ୍ତମ୍ଭ ପ୍ରଥମ କ'ଣ? ସତ୍ୟ, ତାପରେ ଦୟା, ତାପରେ ତପସ୍ୟା, ତାପରେ ଶୁଚିତା ବା ଶୌଚ। ଯଦି ଆମେ ଧର୍ମ ମାନିବା, ତାହେଲେ ଏଇ ଚାରିଟା ଜିନିଷ ଆମେ ପାଳୁଥିବା। ତାହେଲେ ଆପଣ ଧାର୍ମିକ ଆଉ ହରିନାମ କରୁଥିବେ, ଚାରିଟା ଜିନିଷ ପାଳନ କରିକିରି ସଙ୍ଗେ ସଙ୍ଗେ ହରିନାମ କରୁଥିବେ, ଯୁଗ ଧର୍ମ ଆଇନକୁ ପାଳନ କରୁଥିବେ, ନହେଲେ ଆପଣ ଧାର୍ମିକ ନୁହନ୍ତି ଆଉ ମଣିଷ ନୁହନ୍ତି। ମଣିଷ ଆକାର କେବଳ, ପଶୁ ବି ନରାନାମ। ଯେ ମଣିଷ ଧର୍ମ ଆଚରଣ କରେ ନା ତାକୁ ନରପଶୁ କୁହାହେଇଛି। ନରପଶୁ କାହିଁ କୁହାହେଇଛି? ପଶୁ ଖାଏ, ନିଦ ଯାଏ ମାନେ ଶୁଏ, ଝିଅ ପୁଅ ଉତ୍ପନ୍ନ କରେ ଆଉ ଆତ୍ମରକ୍ଷା କରେ। ମଣିଷ ବି ପୁଅ ଝିଅ ଉତ୍ପନ୍ନ କରନ୍ତି, ଖାଆନ୍ତି, ଶୁଅନ୍ତି, ଆତ୍ମରକ୍ଷା କରନ୍ତି, ସମାନ। ତାହେଲେ ପଶୁ ସହିତ ସମାନ। ତ ମଣିଷ ପଶୁ ମଧ୍ୟରେ ପାର୍ଥକ୍ୟ କ'ଣ ନା ଧର୍ମ ହିଁ ତେଷାମ ଅଧିକ ବିଶେଷ। ଧର୍ମ ହେଉଛି ଏକଟା ବିଶେଷ ଗୁଣ, ମଣିଷ ଆଉ ପଶୁ ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କରାହେଇଛି। ତେଣୁ ଯେଉଁ ମଣିଷ ଧର୍ମ ଆଚରଣ କରେ ସେ ପଶୁ ନୁହେଁ। ତ ଧର୍ମ ଆଚରଣ କରେ ମାନେ ସେ ଚାରିଟା ସ୍ତମ୍ଭକୁ ରକ୍ଷା କରେ, ସତ୍ୟକୁ ରକ୍ଷା କରେ। ତାମାନେ ସେ ତାସ୍, ପାଲି, ଜୁଆ, ଲଟ୍ରି, ମୁର୍ଗୀ ଲଢ଼ାଇ, ଘୋଡ଼ା ଦୌଡ଼ ଏସବୁ କରନ୍ତି ନା, ତାହେଲେ ସେ ମଣିଷ ଧର୍ମ ମାନେ। ସେ ଏଇଟା ହେଉଛି ସତ୍ୟ, ଧର୍ମର ଗୋଟେ ସ୍ତମ୍ଭକୁ ରକ୍ଷା କରିଛନ୍ତି। ଦ୍ରୁତ କ୍ରୀଡ଼ା କରନ୍ତି ନା, ସତ୍ୟ ଦୟା, ଦୟା ମାନେ ଜୀବ ହିଂସା। ଏ ଯେ ଆମେ ସବୁ ମତ୍ସ୍ୟ ମାଂସ ଖାଉଛେ, ଯଦି କିଏ କହିବେ ମୁଁ ଧର୍ମ ମାନେ ତାହେଲେ ସେଇ ଜୀବ ହିଂସା କରିବେନି। ତ ଆପଣମାନେ କହିବେ ତାହେଲେ ଯେଉଁମାନେ ଧର୍ମ ମାନେ ସେମାନେ କ'ଣ ଖାଇବେ? ଶାଗ ସବ୍ଜି ତ ଜୀବ, ଶାଗ ସବ୍ଜି ନିରାମିଷ ଖାଇଲେ ବି ତ ସେଇଟା ଜୀବ। ହଁ, ଗୀତାରେ କୃଷ୍ଣ ସେଇଟା ବି କହିଛନ୍ତି, ସେ ଚୋର ସେମାନେ ବି ହିଂସା କରୁଛନ୍ତି, ପାପ ଗ୍ରହଣ କରୁଛନ୍ତି। କିନ୍ତୁ ଏ ଶାଗ ସବ୍ଜି, କୃଷ୍ଣ ଯେହେତୁ ସୃଷ୍ଟିକର୍ତ୍ତା, ମଣିଷର ଖାଦ୍ୟ ରୂପରେ ଶାଗ ସବ୍ଜି ସେ ଅନୁମୋଦନ କରିଛନ୍ତି, କେମିତି କାହାକୁ ଖାଇବାକୁ ପଡ଼ିବ? ସେତେବେଳେ ସେଇଟା ଜୀବ ହିଂସା ହେବନି। ପତ୍ରଂ ପୁଷ୍ପଂ ଫଲଂ ତ୍ୱୟମ୍, ଏଇସବୁ ଦ୍ୱାରା ତିଆରି ଶାଗ ସବ୍ଜି ଇତ୍ୟାଦି, ଯେତେବେଳେ ତୁଳସୀ ପତ୍ର ଦେଇ ଭଗବାନ ଜଗନ୍ନାଥ କୃଷ୍ଣଙ୍କୁ ନିବେଦିତ ହେବ, ସେଇଟା ହେଇଯିବ ପ୍ରସାଦ, ମହାପ୍ରସାଦ। ସେଇଟା ଆଉ ଗଛ ପତ୍ର ଫଳମୂଳ ରହିବନି, ଶାଗ ସବ୍ଜି ରହିବନି, ସେଇଟା ଆଉ ଜୀବ ହତ୍ୟା ନୁହେଁ। ଭଗବାନଙ୍କର ନିର୍ଦ୍ଦେଶରେ ସେଇଟା କରାହେଉଛି, ସେଇ ହତ୍ୟାଟା ଧର୍ମ। କିନ୍ତୁ ଆପଣ ଯଦି ନିଜ ଇଚ୍ଛାରେ ଶାଗ ସବ୍ଜି କାଟିବେ ସେଇଟା ଅଧର୍ମ, ପାପ, ସେଇଟା ଚୋରି କରା। ସେଥିପାଇଁ ଅନ୍ୟ ଜୀବ ତ ମଣିଷର ଖାଦ୍ୟ ନୁହେଁ, ଗୋରୁ, ଛେଳି, ମାଛ, ମାଂସ ଏଇ ସମସ୍ତ ମଣିଷର ଖାଦ୍ୟ ନୁହେଁ, କାହିଁକି ନା ସେଗୁଡ଼ିକ ଶବ। ମଣିଷ ଯଦି ବୁଦ୍ଧିମାନ ହେବେ ସେମାନେ ଜାଣନ୍ତି ଶବ ସ୍ପର୍ଶ ହେଲେ କ'ଣ ହୁଏ, ଗାଧୋଇବାକୁ ପଡ଼େ। ଯଦି କେହି ଘରେ ବାପା ଦେହତ୍ୟାଗ କଲେ ତାକୁ ଆମେ ଶବ କହୁଛେ, ଯେଇଠି ଶୋଇଥିଲେ ସେଠି ଗୋବର ଦେଇକି ଲେପୁଛେ, ତାକୁ ଶ୍ମଶାନରେ ପୋଡ଼ି ଦେଉଛେ, କବର ଦେଇଦେଉଛେ, ଫିଙ୍ଗିଦେଲେ କୁକୁର ଶିଆଳ ଖାଇବେ। କିନ୍ତୁ ଆମେ ଯଦି ସ୍ପର୍ଶ କରିଥିବୁ ଗାଧେଇକିରି ଆଉବେଳେ ପୁଣି ସବସ୍ତ୍ର ଗାଧୁଛନ୍ତି, ହଁ କି ନା ଗାଧୁଛନ୍ତି? ସମସ୍ତେ କରନ୍ତି ଗାଁରେ, କାହିଁକି? ଶବଟା ଅପବିତ୍ର। ତେଣୁ ଏଇ ରକ୍ତ, ମାଂସ, ବୀର୍ଯ୍ୟ, କଫ, ପିତ୍ତ, ବାୟୁ ଦ୍ୱାରା ଗଠିତ ଏ ଯେ ଗୋରୁ, ଛେଳି, ମାଛ ଇତ୍ୟାଦି, ଏଗୁଡ଼ିକ କ'ଣ ଦେଇକି ତିଆରି ହେଇଛି? ଏଗୁଡ଼ିକ ଯେତେବେଳେ ଆତ୍ମା ବାହାରିଯିବ, ଆପଣ ହତ୍ୟା କରିବେ, ଆତ୍ମା ଚାଲିଯିବ, ତ ସେତେବେଳେ କ'ଣ ହବ? ଶବ ହେଇଗଲା। ତ ଏଇଟା ଭଗବାନ ଗ୍ରହଣ କରନ୍ତି ନା? ଏଗୁଡ଼ିକ ଅନ୍ୟର ଖାଦ୍ୟ, ପଶୁମାନଙ୍କର, ବାଘ ଖାଇବ, କୁକୁର ଖାଇବ, କିନ୍ତୁ ଆମେ ଜାଣିନୁ ବ୍ରିଟିଶ ସରକାର ସମୟରେ ବ୍ରିଟିଶ ଡାକ୍ତର ମାନେ ଏଇ କୁପରାମର୍ଶ ଦେଇକି ଯାଇଛନ୍ତି, ଭାରତବର୍ଷ ଲୋକ ସେଟାକୁ ଗ୍ରହଣ କରିନେଇଛନ୍ତି। ଇନ୍ଦ୍ରିୟ ସୁଖେ ଆସକ୍ତ ବ୍ୟକ୍ତିମାନେ ବ୍ରିଟିଶ ସମୟରେ, ସେମାନେ ବ୍ରିଟିଶ ମାନେ କ'ଣ ନା ଫ୍ରି ମଦ, ମାଂସ, ସିଗାରେଟ, ଚା, ପାନ ଏସବୁ ଦେଇଥିଲେ। ଆରେ ଏବେ ଆମର ଭାରତବାସୀ ଟଙ୍କା ଦେଇକିରି କିଣୁଛନ୍ତି ମଦ, ପାନ, ସିଗାରେଟ, ପାନପତ୍ର ଭଲ ଔଷଧି, କିନ୍ତୁ ପାନ ଭିତରେ ଓଡ଼ିଶାର ଲୋକ କ'ଣ ଦିଅନ୍ତି? ସେଇଟା ଖରାପ, କ୍ୟାନ୍ସର ହେଇଯିବ, ଲାନ୍ସଟା ଫୁଟା ହେଇଯିବ, ଖୁବ୍ ଖରାପ ଜିନିଷ। ତ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଛାଡ଼ି ପାରୁନାହାନ୍ତି ସେଇଟା ଅଲଗା ଜିନିଷ, କିନ୍ତୁ ସେଇଟା ଛାଡ଼ିବାର ସହଜ ଉପାୟ ରହିଛି ଆପଣଙ୍କୁ। ଏମିତି ଏବେ ଛାଡ଼ିବାକୁ ପଡ଼ିବନି, କିନ୍ତୁ ମୁଁ ଜଣାଉଛି ଭାଗବତରେ ଏଗୁଡ଼ିକ ମଣିଷ ଜୀବନକୁ ଶୁଦ୍ଧ କରିବା ପାଇଁ ଏଗୁଡ଼ିକ ଜିନିଷ। ତେଣୁ ଆମକୁ ଧର୍ମ ସ୍ତମ୍ଭ ରକ୍ଷା କରିବାକୁ ପଡ଼ିବ। ତେଣୁ ଆମକୁ ଆସ୍ତେ ଆସ୍ତେ ଅଭ୍ୟାସ ହେଇଯାଇଛି, ବିଡ଼ି, ପାନ, ଚା, ସିଗାରେଟ୍, ମତ୍ସ୍ୟ ମାଂସ ঠিক আছে, অভ্যাস হয়ে যাচ্ছে ব্রিটিশ মানে আমাকে ভুল করিকি মিথ্যা কথা কহিকি নর শরীরে শক্তি রহবনি কহিকি দুর্বল হয়েযাব কহিকি মিথ্যা কহিকি আমাকে ফ্রি খাওয়াইকি আসক্ত করে দিয়েছি। এবে টঙ্কা দিয়ে আমি কিনুছু আমার দেহরে কোণ হচ্ছে হীন বীর্য হচ্ছে, হীন বীর্য শক্তি হবনি। লোক মানে হচ্ছে মৎস্য মাংস খাইলে শক্তি হব না, আপনার দেখবে মাছ মাংস খাইবার লোক দিও নাচতু আপনার জিভ বাহার করে করবে, দেখবে কুকুর দৌড়লে আর বাঘ কুকুর ভালুক এইসব মাংসাশী এমনি দৌড়বে দেখবে সে জিভ বাহার করে হ্যাঁ কি না। তাহলে আমিষাশী লোক শক্তিশালী কোটি? তা আমার ইস্কন ভক্ত যে নিরামিষ খাঁ তা সহ নাচ নাচি পারবে? এমনি নিরামিষ খাঁতি নিরামিষ খাঁতি নি, নিরামিষ তো গরু ছেলে খাঁতি, কিন্তু এমনি ভগবান নিবেদিত প্রসাদ খাঁতি, প্রসাদ সেবা এতে তাঁর শক্তি দেখবে, তাঁকে তো নাচি পারবে ঘন্টার পর ঘন্টা নাচুবে পরিক্রমা করুবে কত শক্তি কোটা আসল। আম মায়াপুরে কিচেন রাঁধা হুয়ে একা কিচেন রে কড়াই অছি 5000 লোক থরে তরকারি বাহারি আসব, মানে যার যে খন্তি কে এই যে লোহার খন্তি নাড়া হুয়ে ছোট ছোট এড়কি এড়কি মা মানে নাড়ি খন্তি কড়াই রে, তো লোহার এত বড় আপনার হয়তো উঠেই পারবে না, কিন্তু আমার ভক্ত মানে উঠেকি 5000 লোকর সবজি নাড়ুচান এইগুলা। তো জনে লোক অহংকার করলাম হ্যাঁ আমি মাছ মাংস খাও আমার শক্তি আছে, চাল থরে একটা উঠি দিও এই খন্তিটা, সে উঠেই পারলানি জীব বাহারি গলা কে নাড় 5000 লোকর সবজিটা নাড়ি পারলানি। তা আমি ভক্ত মানে উপবাস করিকি বি যেত ভীষ্ম পঞ্চক হতো আমি দেখলি আমার জনে রাঁধা করুক ভক্ত ব্রহ্মচারী সে 5 দিন ভীষ্ম পঞ্চক হুয়ে কার্তিক মাস শেষে ভীষ্ম পঞ্চক ওড়িশার বি পঞ্চক হুয়ে তাই না, সেই সময় সে শুনলে যে কেবল 5টা জিনিস মানে পঞ্চামৃত খাইকি মু গোটে গোটে দিন জীবন যাপন করবি 5 দিন কন ফটে ক্ষীর গাভি ক্ষীর ফটে ঘিও এইভাবে ফটে ঘি মধু ফটে কন আপন ঘৃত মধু এইভাবে পঞ্চামৃত জীবরে খেলে টাচ করিকি 5 দিন আর সেই সময় উৎসব হচ্ছে 4000-5000 লোক সে রাঁধিবার লোক রাঁধুছি কৌশি হাপি যাও নি কৌশি দুর্বলতা নাই কেমিতি, তো সেপাই ভয় পাইবে মাছ মাংস খাইলে বরঞ্চ দুর্বল হবে নূয় নূয় রোগ হব, কিন্তু অভ্যাসটা হয়ে যাইছি ছাড়ি পারুনু, কিন্তু ইস্কন প্রচার কলে প্রভুপা ইস্কন প্রতিষ্ঠা কলে সারা বিশ্বরে আমেরিকা যাতে আফ্রিকা যাতে যে মানে গরু রক্ত খাওলে গরু মাংস খাওলে সে কমিটি ছাড়লে প্রভুপা সে দুইটা জিনিস দিয়েছেন দুইটা কন কৃষ্ণ নাম যুগধর্ম কে এটা কীর্তন কর জপ কর আসাদ সেবা কর আধুসঙ্গ কর আন্থ অধ্যয়ন কর চারিটা জিনিস গ্রন্থ অধ্যয়ন গীতা ভাগবত হরিনাম জপ কীর্তন আসাদ সেবা সাধুসঙ্গ এই চারিটা জিনিস কর বেশ তোমার এই অভ্যাস আপে আপে চাল যাব, সেটা গীতার কথা গীতারে কুয়াছি তুমি যেত উন্নত জিনিস গ্রহণ করব নিম্ন নিচ জিনিসটা আপে আপে পড়াই যাব গোটা গীতার কুহাইছে, সেপাই আমাকে বুদ্ধিমান হওয়া পড়ব সে প্রসাদ যেত আমি দিনে দিনে গ্রহণ করা যাবে আজ এটি প্রসাদ ব্যবস্থা হয়েছে কণাটি হলে বি সমস্ত প্রসাদ নেবে এই তো প্রসাদ চালিয়ে আসছি গাড়ি কণাটি হলে বি প্রসাদ নিয়ে চালি যাবে প্রসাদ নেবে সমস্তে, এই প্রসাদ খুব মহামূল্যবান ভগবান উচ্ছিষ্ট ভোগ নিবেদন হয়েছে রাঁধা করিকি কাহি না শাক সবজি হত্যা কলে পাপ হয়ে যাব তেমন সেটাকে নিবেদন করা হয়েছে সেপাই আমার খাদ্য প্রসাদ হওয়া দরকার, তো সেপাই অভ্যাস করতু আপনার মানে প্রতিদিন 108 হরে কৃষ্ণ 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 হরে 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 রাম 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 হরে হরে এইভাবে গোটে থর হল এইভাবে 108 কহবে তাহলে কণ হব গোটে মালা হব 108 জপ কম পক্ষে এটা আরম্ভ করতু ধর্মর সূচনা জিহা দিয়ে আরম্ভ মঝিরে মঝিরে নিজ গাঁরে সাধুসঙ্গ করতু বসিকি দুই তিনটা পরিবার মিশিবে, মিশিকে সেটি হাত তাল দিকে হরে কৃষ্ণ হরে কৃষ্ণ 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 হরে 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 রাম হরে রাম রাম রাম, এটি যেমিতি কীর্তন হল নাচ হল, এভাবে আরতি করবে কীর্তন করবে, আউ গীতা ভাগবতরু রুটিন করিকি প্রতি সপ্তাহে জনে জনে পাঠ করবে পড়বে। এবং সেটি কোন লেখা আছে ইস্কন গীতা তাৎপর্যরে কৃষ্ণ কোন কইছন্তি অর্জুন কেমিতি গ্রহণ করছন্তি সেটাকে দর্শানিয়া হয়েছে। সেইপা সে গীতা পড়লে আপনার বাধ্য যে শুদ্ধ ভক্তরে পরিণত হয়ে যাবে। তেমন এটাকার অনেক লোক আসছেন অনেক জায়গার, সে আগে কোণ করলে খারাপ জিনিসের আসক্ত লা মদ গঞ্জা খাওলে মাছ মাংস খাওলে কত রকম খারাপ খারাপ কামরে রুলে, কিন্তু সে আজ এই জীব দয়া সুচিতা সুচিতা মানে অবৈধ ক্রীড়া করুলে সেটি মুক্ত হয়েছেন। ঝিও পুয় বহ হয়নি মিশুলে, পুত্রার্থে ক্রিয়তে ভার্যা, বিবাহ জীবনের কেবল পুত্র সন্তান অন্যভাবে মিশিবে, সেটা অবৈধ সেটা পাপ, সেটা মানে সুচিতা রহবনি, ধর্মর গোটে স্তম্ভ শৌচ প্রবৃত্তি নষ্ট হয়ে যাব। তাহলে সত্য দয়া তপ তপস্যা নষ্ট হব নিশা করলে, বিড়ি পান চা কফি সিগারেট হিরোইন এলএসডি এই ধর্মর চারিটা জিনিস। তেমন প্রভুপাদ ইস্কন প্রতিষ্ঠা করেছেন সারা বিশ্বর লোককে, যে সংস্থায় সারা বিশ্বর লোক অনেক ইরাক ইরানর লোক মুসলিম মানে খ্রিস্টান মানে আমেরিকার লোক বিভিন্ন জায়গার আফ্রিকার লোক কলা লোক নিগ্রু মনুষ মনুষ খাওলে কলা লোক দেখলে সুট করে দেলে কলা ধরা, সেটি কলা ধরা লোক সুট করে দেলে মারি পকুলে, কিন্তু ইস্কন মন্দিরে যাইকি নেলসন ম্যান্ডেলা দেখলে যে মু কলা ধরা লোককে একতা করা চেষ্টা করেছি জেল খাটিছি করে পারিনি, কিন্তু ইস্কন দক্ষিণ আফ্রিকা দারবানরে সে যাইছেন মন্দিরকে দেখছেন ইস্কনরে ধরা লোক কলা লোক হাত ধরিক উপরক উঠাইকি দুই হাত ধরিক সমস্ত নাচছেন হরে কৃষ্ণ 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 হরে হরে। তো নেলসন ম্যান্ডেলা দেখলে যে এটা কেমিতি সম্ভব হল, সেটি যে প্রেসিডেন্ট লে ইস্কন ভক্ত গৃহস্থ সে কহিলেন পশ্চিমবঙ্গর ভারতবর্ষ পশ্চিমবঙ্গর জনে ব্যক্তি আসলে তাঁর নাম হচ্ছে অভয়চরণ অরবিন্দ ভক্তিবেদন স্বামী প্রভুপাদ, সে ইস্কন প্রতিষ্ঠা করছেন, তেমন সে আসিকি আমাকে সব শিখাইছেন গীতার জ্ঞান দিয়েছেন ভাগবতর শিক্ষা দিয়েছেন, তো সেটি আমাকে সে যুগধর্ম হরিনাম গড নাম আল্লাহর নাম ভগবানকর নাম জগন্নাথর নাম এ হরে কৃষ্ণ 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 হরে 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 রাম 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 হরে হরে এই মন্ত্র দিয়ে যাইলে, আও কই যাইলে এই শাগ সবজি ভগবানকর কিনা এই সব মাটি জল আকাশ অগ্নি বায়ু সব তাঁকর, তেমন তাঁকর সৃষ্টির সবুকিছি তাঁকু নিবেদন করা দরকার, শাগ সবজি সে গ্রহণ করতে আর সেটা ভক্তর প্রসাদ রূপে গ্রহণ করা দরকার, তেমন আমি প্রসাদ আরিনাম আইভা সাধু সঙ্গে তুলসী কু কেন্দ্র করি নাচুছু আর ভগবান বিগ্রহ সেবা করছু, আর নিজে আমি অনেক গৃহস্থ অছু ব্যবসায়ী অছু চাকরি করছু নিজ ঘরে রয়েছু আর মন্দিরকে আসিক সেবা করছু মজুরে মজুরে, তেবে আমি এই হিংসা ভাবটার মুক্ত হয়েছে দেহাত্ম বুদ্ধি, কিনা আমি হিন্দু মুসলমান খ্রিস্টান কহিলেন দেহাত্ম বুদ্ধি যুদ্ধ হব, দেহর চমড়ার বিচার মুচির বিচার এটা যুদ্ধভূমি, কিন্তু যেত আত্মজ্ঞান হয়ে যাব সেতলে আর যুদ্ধ হবনি, তেমন আপনার আগে কলা ধরা চমড়া বিচার করি যুদ্ধ করছেন মারামারি করছেন তাঁকু আপনার একতা করে পার না, কিন্তু যেত প্রভুপাদ ইস্কন প্রতিষ্ঠাতা সে হরিনাম দেলে প্রসাদ দেলে যা ফলে আমার আইনা পরিষ্কার হল, সেত আমি দেখিলু আমি কলা নহ ধরা নহ হিন্দু নহ মুসলিম নহ খ্রিস্টান নহ ভারতীয় নহ আমেরিকান নহ পাকিস্তানি নহ আফ্রিকান নহ ডক্টর ইঞ্জিনিয়ার বৈজ্ঞানিক মহিলা পুরুষ কেহি নহ, এই দেহ মধ্যের পরিচয়ের মধ্যে আমি ভিতরে রয়েছে মু প্রকৃত মু আত্মা, সেটা মু দেহ নুহে মু আত্মা, আমি সেইপা মোর দেহ কহ মু দেহ কহু না মু হাত কহু না মু পাদ কহু না, এ বুঝা গলা, তো সেইটা শিক্ষা গীতার রয়েছে আত্মতত্ত্ব জ্ঞান, সেটা কেতবে কে মরিগলে সমস্ত কুহতি বাপা চালি গলে, বাপা শুইকি অনেক কে চালি গলা, বাপা তো শুইকি অনেক, মা চালি গলে মা তো শুইকি অনেক কে চালি গলা আত্মা, তাহলে যাহা মা বাপা ভাই ভৌণী কৌলে প্রধানমন্ত্রী কৌলে রাষ্ট্রপতি কৌলে সে তো শুইকি অছি, ତାମାନେ ଏଇ ଶରୀରଟା ପ୍ରକୃତ ବାପା ନୁହନ୍ତି ମା ନୁହନ୍ତି, ବୁଝାଗଲା? ସେଥିପାଇଁ କହୁଛେ ବାପା ଚାଲିଗଲେ। ତ ଏଇ ଜ୍ଞାନ ଏଇ ଚାରିଟା ଜିନିଷ ଦ୍ୱାରା ସାରା ବିଶ୍ୱ ଲୋକ ବୁଝିପାରୁଛନ୍ତି। ସେ ଚାରିଟା ଜିନିଷ କ'ଣ? ସାଧୁସଙ୍ଗ, ସାଧୁସଙ୍ଗରେ ଗ୍ରନ୍ଥ ଶ୍ରବଣ କୀର୍ତ୍ତନ, ଗୀତା ଭାଗବତର ଶୁଣିବା ଶ୍ରବଣ କୀର୍ତ୍ତନ। କାହିଁକି ଗୀତା ଭାଗବତ ଶୁଣିବେ ନାହିଁ? ମଣିଷ ଦେହ ହେଉଛି ଯନ୍ତ୍ର, ତାର ଅପରେଟିଂ ବହି ବା ମ୍ୟାନୁଆଲ ବୁକ୍ ହେଉଛି ଗୀତା ଭାଗବତ। କେମିତି ପରିଚାଳନା କରିବେ, ସେଥିପାଇଁ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜାଣିବାକୁ ହେଲେ ଗୀତା ଭାଗବତର ଆଶ୍ରୟକୁ ଆସିବାକୁ ପଡ଼ିବ। ତେଣୁ ପ୍ରଭୁପାଦ କହିଲେ, ଆଗେ ସାଧୁସଙ୍ଗ କର, ତୁଳସୀକୁ ନେଇକରି ଝିଅ ପୁଅ ସମସ୍ତେ ବସ, ଆଉ ଗୀତା ଭାଗବତ ପଢ଼, ତାପରେ କଳିଯୁଗର ଯୁଗଧର୍ମ ହରେ କୃଷ୍ଣ ମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଏଠାର ଜପ ଆଉ କୀର୍ତ୍ତନ କର, ଆଉ ପ୍ରସାଦ ସେବା କର। ବେସ୍ ଏଇ ଚାରିଟା ଜିନିଷ କର, ତାହେଲେ ତୁମ ମଧ୍ୟରେ ଦ୍ୱନ୍ଦ୍ୱ ଦେହାତ୍ମ ବୁଦ୍ଧିରୁ ମୁକ୍ତ ହେଇଯିବ। ତେଣୁ ମୋର ଅନୁରୋଧ, ଆମ ଇସ୍କନ କେଉଁଝର ଅଧ୍ୟକ୍ଷ ମ୍ୟାନେଜର ବ୍ରଜପ୍ରଭୁ ଚାଲି ଆସିଛନ୍ତି, ଏବଂ ଆମ ଓଡ଼ିଶାର ପ୍ରଚାରକ ହେମହରିପଦ ପ୍ରଭୁ ନଚଉଥିଲେ ଆପଣମାନଙ୍କୁ। ଆମେ ମାୟାପୁରରୁ ଆସିଛୁ, ଇସ୍କନର ପ୍ରଧାନ ପାରମାର୍ଥିକ କାର୍ଯ୍ୟାଳୟ ହେଉଛି ମାୟାପୁର ପଶ୍ଚିମବଙ୍ଗରେ। ସାରା ବିଶ୍ୱର ପ୍ରଧାନ ପାରମାର୍ଥିକ କାର୍ଯ୍ୟାଳୟ ହେଉଛି ନବଦୀପ ଧାମରେ। ତ ସେଇ ନବଦୀପ ଧାମ ଗୋଟେ ରାତ୍ରି ଯଦି କିଏ ବାସ କରିବେ, ଅନ୍ୟ ତୀର୍ଥରେ 10,000 ବର୍ଷ ବାସ କରିବା ସମାନ। ସେଥିପାଇଁ ମଝିରେ ମଝିରେ ଆପଣମାନେ ଯିବେ ମାୟାପୁରକୁ, ହଁ ଗ୍ରୁପ୍ କରିକି ଯିବେ। ଆମର ଉତ୍କଳ ସମ୍ମିଳନ ସାମ୍ନାରେ ଜୁନ୍ ମାସରେ, ହଁ 9, 10, 11 ତାଇତ 9, 10, 11 ସମସ୍ତଙ୍କୁ ଆମନ୍ତ୍ରଣ। ଯଦି ଯିବେ ଆପଣମାନେ ଏଇ ଲୋକାଲ ଭକ୍ତମାନଙ୍କ ସହିତ ମିଶିବେ, କେମିତି ଆମେ ଯିବୁ, ଏବଂ ବ୍ରଜପ୍ରଭୁ ଆପଣମାନଙ୍କୁ ଗାଇଡ୍ କରିବେ କେମିତି ଆପଣମାନେ ଯିବେ, ସେଠି କେମିତିକା ଆପଣମାନଙ୍କୁ ରହିବାକୁ ପଡ଼ିବ, ସେଠି କ'ଣ କରିବେ 3 ଦିନ ଯାଇକରି, ହଁ ସେଠି ସବୁ ଦର୍ଶନ, ତାପରେ ସାଧୁସଙ୍ଗ, ଭଗବାନଙ୍କର କଥା ଶୁଣିବା, ପ୍ରସାଦ ପାଇବା, ଏସବୁ ଜିନିଷ ଏ ସମ୍ମିଳନୀରେ ହେବ। ଉତ୍କଳ ସମ୍ମିଳନ ସବୁ ଓଡ଼ିଶାର ଭକ୍ତମାନଙ୍କୁ ନେଇକି 3 ଦିନ ଉତ୍ସବ ହେବ। ତେଣୁ ଆପଣମାନଙ୍କୁ ଆମନ୍ତ୍ରଣ, ଯେହେତୁ କେହି ଯାଇନାହାନ୍ତି ଆସିବେ, ଆଉ ଯେଉଁମାନେ ଯାଇଛନ୍ତି ସେମାନେ ବି ଆସିବେ। ଆସିକି ନବଦୀପ ଧାମରେ 3 ରାତ୍ରି କି 2 ରାତ୍ରି ବାସ କରିବା ସମାନ। ଗୟା, କାଶୀ, ହଁ ଏସବୁ ତ ପୁଷ୍କର, ଏସବୁ ତୀର୍ଥକୁ ଘୁରୁଛନ୍ତି, କେତେ ଟଙ୍କା ଖର୍ଚ୍ଚ କରିକିରି ସେଠି 3,000 ବର୍ଷ ମାନେ 30,000 ବର୍ଷ ମାୟାପୁର ନବଦୀପରେ 3 ଦିନ ବାସର ସମାନ ହେଇଯିବ। ନିତାୟ ଗୌର ପ୍ରେମାନନ୍ଦେ। ତାମାନେ ଆପଣ 3 ଦିନ ରହିବେ, 3 ରାତ୍ରି, 30,000 ବର୍ଷ ଅନ୍ୟ ତୀର୍ଥର ସମାନ ହେବନି, କହୁଛନ୍ତି ସମାନ ହେବନି ସେଠି। ଯଦି କହିଲି ସେଟା ମୁଁ କହୁନି, ଅନନ୍ତ ଦେବ କହୁଛନ୍ତି, ଅନନ୍ତ ଦେବ ଶିବଜୀଙ୍କର ପ୍ରଭୁ, ଶିବଜୀ ମହାଜନ ତାଙ୍କର ଆରାଧ୍ୟ ଦେବ ଅନନ୍ତ ଦେବ, ଅନନ୍ତ ସଂଗୀତରେ ନବଦୀପର ମହାତ୍ୟ କହୁଛନ୍ତି, ସେ କହୁଛନ୍ତି ରାଧାରାଣୀ ତିଆରି କରିଛନ୍ତି। ଆରେ ଏଇ ନବଦୀପ ଧାମରେ ଯଦି କେହି ରାଧାକୃଷ୍ଣ ନାମ ହରେ କୃଷ୍ଣ ମନ୍ତ୍ର ହଁ ଜପ କରିବେ, ତାହେଲେ ସେଠି ପ୍ରେମ ପାଇବେ। ହଁ ତ ସେଥିପାଇଁ ମୋର ଅନୁରୋଧ, ଏଇ ନବଦୀପ ଧାମକୁ ଆସନ୍ତୁ। ଆଉ ମୁଁ ଅନୁରୋଧ କରିବି ଆପଣମାନେ ପ୍ରତିଦିନ ଝିଅ ପୁଅଙ୍କୁ ନେଇକରି ବସନ୍ତୁ ଘରେ, 108 ଥର ଏଇ କୃଷ୍ଣ ନାମ ମନ୍ତ୍ର ତୁଳସୀରେ ସାମ୍ନାରେ ବସି ରଖିକିରି ଜପ କରିବେ ଶୁଣି ଶୁଣିକିରି। ଆଉ ସପ୍ତାହରେ ଗୋଟେ ଦିନ ନାମହଟ ସଂଘ, ଯେଟା ମହାପ୍ରଭୁ ଗୌରାଙ୍ଗ ଦେବ ନିତ୍ୟାନନ୍ଦ ପ୍ରଭୁକୁ କହିଥିଲେ ହରିଦାସ ଠାକୁରକୁ, ଯେ ସମସ୍ତ ଘରେ ଘରେ ଏଇ କୃଷ୍ଣ ଭକ୍ତି ଶିକ୍ଷା ଦିଅ, କୃଷ୍ଣ ସେବା ଶିକ୍ଷା ଦିଅ, ଆଉ କୃଷ୍ଣ ନାମ କରିବାକୁ ଅନୁରୋଧ କର। ଏଇ 3ଟା ଜିନିଷ ସମସ୍ତଙ୍କୁ ଶିଖାଅ। ତ ସେଥିପାଇଁ ପ୍ରତି ଘରେ ଘରେ ଅଭ୍ୟାସ କରନ୍ତୁ, ଯାହା ଖାଉଛନ୍ତି ଖାଆନ୍ତୁ, ମାଛ ମାଂସ ଯାହା କିଛି କରୁଛନ୍ତି, କିନ୍ତୁ ଅଭ୍ୟାସ କରନ୍ତୁ ଭଗବାନଙ୍କ ସହିତ ସମ୍ପର୍କ ଯୋଡ଼ିବା ପାଇଁ। ଆମେ ତାଙ୍କର ଭୁଲି ଯାଇଛେ, ସେଇଟାକୁ ପୁଣି ଶ୍ରବଣ ଦ୍ୱାରା ପୁନଶ୍ଚ ସେଇଟା ପ୍ରକଟିତ ହେବ। ଶ୍ରବଣାଦି ଶୁଦ୍ଧ ଚିତ୍ତେ, ଯେତେବେଳେ ଆମେ ଏ କୃଷ୍ଣ ନାମ ସାଧୁସଙ୍ଗରେ କରିବା, ସେଥିପାଇଁ ନାମହଟ ସଂଘ ନିଜ ଘରେ ଶୁଣିବେ ତୁଳସୀକୁ କେନ୍ଦ୍ର କରିକିରି ହରିନାମ, ଆଉ ଗାଁରେ 2-4 ପରିବାର ମିଶିକିରି ପଡ଼ାରେ ପଡ଼ାରେ ବସିବେ, ଏଇ ଏକା ଜିନିଷ ଏକି ଜିନିଷ ଆଜି ଆମେ ଏଠି ଯେମିତି କରୁଛୁ ସେଇଟା ଶୁଣିବେ, ପ୍ରସାଦ ସେବା କରିବେ, କଣାଟି ହେଲେ ବି ଫଳମୂଳ ଭୋଗ ଲଗେଇକି ପ୍ରସାଦ ପାଇବେ ଆଉ ହରିନାମ କରିବେ। ତାହେଲେ ଏ ଗୀତା ଭାଗ ଶ୍ରବଣ ଦ୍ୱାରା ସାଧୁ ସଙ୍ଗରେ କ'ଣ ହେବ ନା, ଶ୍ରବଣାଦି ଶୁଦ୍ଧ ଚିତ୍ତେ, ଯେତେବେଳେ କୃଷ୍ଣ କଥା ଶ୍ରବଣ ହେବ ସେତେବେଳେ ଆପଣ ଗ୍ରହଣ କରିନେବେ, ଆପଣ ହୃଦୟର ଆଇନା ପରିଷ୍କାର ହେଇଯିବ, ଶୁଦ୍ଧ ଚିତ୍ତ ହେଇଯିବ, ତାହେଲେ ଭଗବତ ଭକ୍ତିଟା କରଏ ଉଦୟ, ଯେଉଁଟା ଅଛି ଆଚ୍ଛାଦିତ ହେଇକି ରହିଛି। ଯେମିତି ଆଇନାରେ ମଇଳା ରହିଛି, ଆମେ ମୁହଁକୁ ଦେଖିପାରୁନା, ଆଇନାରେ ମୁହଁ ଦେଖିବା କିନ୍ତୁ ମଇଳା ରହିଲେ ମୁହଁ ଦେଖିପାରିବେନି, ତେଣୁ ମଇଳା ପରିଷ୍କାର କରିବା ଦରକାର। ଆର୍ ପରିଷ୍କାର କଲେ ବି ଦେଖିପାରିବେନି, ଲାଇଟ୍ ଜଳେଇବା ଦରକାର, ତାହେଲେ ମୁହଁକୁ ଦେଖିପାରିବେ। ଠିକ୍ ସେଭଳିଆ ନିଜକୁ ଜାଣିବେ, ଭଗବାନଙ୍କୁ ଜାଣିବେ, କର୍ତ୍ତବ୍ୟ ଜାଣିବେ, ସେତେବେଳେ ଯେତେବେଳେ ଆମର ହୃଦୟର ଆଇନାକୁ ପରିଷ୍କାର କରିବେ। ତ ସେଥିପାଇଁ ଚାରିଟା ଜିନିଷ ସମସ୍ତଙ୍କୁ ଗାଁରେ ସହରରେ କରିବା ପାଇଁ ଅନୁରୋଧ କରୁଛି। ଆଉ ଆମର ଇସ୍କନ କେଉଁଝର, ସେଠି ସପ୍ତାହରେ ମାସକୁ ଯେଉଁ ଅନୁଷ୍ଠାନ ହୁଏ, ଏଠିକାର ଲୋକାଲ ଭକ୍ତମାନଙ୍କ ସହିତ ଯୋଗାଯୋଗ ରଖିକି ପରାମର୍ଶ କରିକି ଆପଣମାନେ ଯିବେ ଏବଂ ଗାଁରେ ଶିଖିବେ। ଏସବୁ ଭକ୍ତମାନେ ଯେଉଁମାନେ ଦୀକ୍ଷା ନେଇଛନ୍ତି, ଏଠି ଗୁଦ୍ରମ୍ପତି ପ୍ରଭୁ ଅଛନ୍ତି ଏ ଗାଁରେ, ଆହୁରି ଅନେକ ଭକ୍ତ ବିଭିନ୍ନ ଜାଗାରୁ ଆସୁଛନ୍ତି, ତ ଆପଣମାନେ ବିଭିନ୍ନ ଜାଗାରେ ସେମାନଙ୍କ ସହିତ ମିଶିବେ ଏବଂ ଆମର ବ୍ରଜପ୍ରଭୁଙ୍କ ସହିତ ପରାମର୍ଶ ନେବେ କେମିତି କ'ଣ ଶିଖିବାକୁ ପଡ଼ିବ। ତାଙ୍କ ଦ୍ୱାରା ଏମାନେ ଶିଖିବେ, ଆପଣମାନେ ତାଙ୍କ ଦ୍ୱାରା ଶିଖିବେ, ପୁଣି ଆପଣ ଶିଖିକିରି ଆଉ ଗୋଟେ ଗାଁକୁ ବା ପଡ଼ା ପ୍ରତିବେଶୀକୁ ଶିଖେଇବେ। ଏଭଳିଆ ପରମ୍ପରା ସୂତ୍ରରେ କିଏ ଯେମିତି ଜଳ୍ପନା କଳ୍ପନା କରିକି କରିବେନି, ଯେକୌଣସି ଜିନିଷ ଆମର ଆଇନ କ'ଣ ଆମର ବ୍ରଜପ୍ରଭୁ ଅନୁମୋଦନ କରିଛନ୍ତି ଏଟା, ସେଟାକୁ ବି ଜାଣିବାକୁ ପଡ଼ିବ। ଏଭଳିଆ ପରମ୍ପରା ସୂତ୍ରରେ ବ୍ରଜପ୍ରଭୁ ଯାହା ଗ୍ରହଣ କରୁଛନ୍ତି, ସେ ତାଙ୍କର ଅଥରିଟି, ହଁ ତାଙ୍କ ଗୁରୁଦେବ, ଏଇଭଳିଆ ପରମ୍ପରା ସୂତ୍ରରେ ପ୍ରଚାରର ପନ୍ଥା ରହିଛି, ସେଗୁଡ଼ିକ ଆପଣମାନେ କରିବେ, ତାହେଲେ ଆପଣମାନେ ଆନନ୍ଦ ଲାଭ କରିପାରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁକରି ଏଠି ଗୌର ନିତାୟ ଅଛନ୍ତି, ନିତାୟ ଗୌରଙ୍କ ଚରଣରେ ସମସ୍ତେ ପ୍ରାର୍ଥନା କରନ୍ତୁ ଯେ ଯେମିତି ମହାପୁର ଧାମକୁ ଆସିପାରିବେ ତାଙ୍କ କୃପା ପାଇବା ପାଇଁ, କାହିଁକିନା ସେଠି ଧାମେଶ୍ୱର ମହାପ୍ରଭୁ, ସେଠିକାର ଈଶ୍ୱର ହେଉଛନ୍ତି ମହାପ୍ରଭୁ, ଆଉ ରାଧାରାଣୀ ତିଆରି କରିଛନ୍ତି। ସେଥିପାଇଁ ରାଧା କୃଷ୍ଣ ନାମ ଯେତିକି କରିପାରିବେ ଭଲ କରିକିରି ମହାପ୍ରଭୁଙ୍କ କୃପା ପାଇପାରିବେ, ହୃଦୟ ମାର୍ଜନ ହେଲେ, ସେଟା ମୋର ପ୍ରାର୍ଥନା ଆପଣଙ୍କ ପ୍ରତି। ଆପଣମାନେ ଚାହାନ୍ତି ଯଦି କେହି ଜପମାଳାରେ ଅଭ୍ୟାସ କରିବା ପାଇଁ ପ୍ରତିଦିନ 108 ଥର କରିବେ ଝିଅ ପୁଅକୁ ନେଇକି, ତାହେଲେ ଜପମାଳା ନେଇପାରନ୍ତି, ଏବଂ ଗୀତା ପ୍ରତିଦିନ ପଢ଼ିବେ, ସପ୍ତାହରେ ଗୋଟେ ଦିନ ପଢ଼ିବେ, ଯଦି ଗୀତା ନଥାଏ ନେବେ, ସେଟା କହିବେ ଆମର ଟଙ୍କା କମ୍ ଅଛି, ଠିକ୍ ଅଛି, ଏଠିକା ଲୋକାଲ ଭକ୍ତମାନଙ୍କ ପାଖରୁ ବା ଆମର କେଉଁଝର ମନ୍ଦିର ତରଫରୁ ଆପଣମାନଙ୍କୁ ଦିଆହେବ, ତ ଆପଣମାନେ ମାସେ ମାସେ 50 ଟଙ୍କା 50 ଟଙ୍କା କରିକି ଦେବେ, ଦେଇକିରି ଗୀତାର ମୂଲ୍ୟ ପୁଣି ଛାପେଇବା ପାଇଁ ସାହାଯ୍ୟ କରିବେ। ଏଭଳିଆ ଗୀତା ସଂଗ୍ରହ କରନ୍ତୁ, ଭାଗବ ଏବଂ ଜପମାଳାରେ ଅଭ୍ୟାସ କରନ୍ତୁ, କୃଷ୍ଣ ନାମ ଯୁଗଧର୍ମ, ଏଭଳିଆ ସାଧୁସଙ୍ଗ କରନ୍ତୁ ସପ୍ତାହରେ ଏବଂ ନିଜ ଘରେ ଦୈନିକ, ଆଉ ନିଜର କର୍ତ୍ତବ୍ୟ କର୍ମ ଗୀତା ଅନୁସାରେ ସର୍ବକର୍ମ କୃଷ୍ଣଙ୍କ ଆଶ୍ରୟ କରିକିରି କରିବେ, ତାହେଲେ ଆସ୍ତେ ଆସ୍ତେ ଏଇ କର୍ମଟା ଭକ୍ତିରେ ପରିଣତ ହେବ, ଆର୍ ଭକ୍ତି ଦ୍ୱାରା ଭଗବାନ ବଶୀଭୂତ ହୁଅନ୍ତି, ଆର୍ ତାହେଲେ ଆମେ ଏଇ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହେଇ ଆମର ନିତ୍ୟ ଗୃହ ନିତ୍ୟ ଆଲୟ ଭଗବତ ଧାମ ସେଠି ଚିନ୍ମୟ ଦେହ ପ୍ରାପ୍ତ ହେଇକି ଫେରିଯିବେ। ନିତାୟ ଗୌର ସୀତାନାଥ ପ୍ରେମାନନ୍ଦେ ହରି ହରି ବୋଲ, ସମସ୍ତେ ହାତଟି କୁହନ୍ତୁ ହରେ କୃଷ୍ଣ ଜୋରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ପାଞ୍ଛା କଳ୍ପତରୁ କୃପା ସିନ୍ଧୁ ପତିତାନଙ୍କ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। କୌଣସି ପ୍ରଶ୍ନ ଅଛି ଆଲୋଚ୍ୟ ବିଷୟ ମଧ୍ୟରେ? ସମସ୍ତଙ୍କ ପାଇଁ ପ୍ରସାଦ ଅଛି, ପ୍ରସାଦ କଣାଟିଏ ହେଲେ ବି ନେଇକି ଯିବେ, କେହି ଘରକୁ ଚାଲିଯିବେନି। ହରେ କୃଷ୍ଣ। ଏଠି ବୁକ୍ ଟେବୁଲ ଅଛି, ଗୀତା ଭାଗବତ ତାପରେ ଜପମାଳା ଜପବେଗ ଆପଣମାନେ ସଂଗ୍ରହ କରିବେ।